నవం స్కంద అష్టమధ్యాయ శుక చదుష్ ప్రశాంత మాయా గుణకర్మలింగ ప్రశాంత మాయా గుణకర్మలింగం అనామరూపం సత్సద్విముక్తం అనామరూపం సత్సద్విముక్తం జ్ఞానోపదేశాయ పూరిత దేహం జ్ఞానోపదేశాయ పూరిత దేహం నమామహే త్వాం పురుషం పురాణం నమామహే త్వాం పురుషం పురాణం ప్రశాంత హే ప్రశాంత మాయా గుణ జడా ప్రకృతిర గుణ కర్మలింగం సకామ కర్మ ద్వారా లక్షణీభూత అనామ రూపం జ్ఞాపక కొన్ని భౌతిక నామ క్రియా నామ కింబా రూప నాయి సత్ అసత్ విముక్తం జడా ప్రకృతిర కార్య ఏ కారణర అతీత జ్ఞానోపదేశాయ భగవద్గీత పరి దివ్య జ్ఞాన వితరణ కరివాపై గృహీత దేహం ଗଡ଼ଦେହ ପରି ଆପଣଙ୍କ ମୂର୍ତ୍ତି ପ୍ରକାଶ କରିଛନ୍ତି ନମାମହେ ମୁଁ ସଶ୍ରଦ୍ଧ ଶ୍ରୀମତି ନିବେଦନ କରୁଛି ତ୍ୱାମ୍ ଆପଣଙ୍କୁ ପୁରୁଷମ୍ ପରମ ପୁରୁଷ ପୁରାଣ ଆଦି ଶୁଭଙ୍ଗତ ହେ ପ୍ରଶାନ୍ତ ଯଦିଓ ଜଡ଼ ପ୍ରକୃତିର କର୍ମ ଏବଂ ଜଡ଼ ନାମ ରୂପ ସମସ୍ତ ଆପଣଙ୍କର ହିଁ ସୃଷ୍ଟି ତଥାପି ଆପଣ ସେଗୁଡ଼ିକ ଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ ତେଣୁ ଆପଣଙ୍କର ଦିବ୍ୟ ନାମ ଜଡ଼ ନାମଠାରୁ ଭିନ୍ନ ଅଟେ ଏବଂ ଆପଣଙ୍କ ରୂପ ଜଡ଼ ରୂପ ଠାରୁ ଭିନ୍ନ ଅଟେ ଭଗବତ ଗୀତା ପରି ଦିବ୍ୟ ଜ୍ଞାନ ଉପଦେଶ ଦେବା ପାଇଁ ଆପଣ ଜଡ଼ ଦେହ ପରି ରୂପ ଧାରଣ କରନ୍ତି କିନ୍ତୁ ପ୍ରକୃତ ପକ୍ଷେ ଆପଣ ପୁରାଣ ପୁରୁଷ ମୁଁ ଆପଣଙ୍କୁ ମୋର ଶସ୍ୟ ପ୍ରଣତି ନିବେଦନ କରୁଅଛି ଭାରତ ଶ୍ରୀ ଗୋପାଳ ମହାରାଜ କହୁଛନ୍ତି ଯେ ଶ୍ରୀ ଯମୁନାଚାର୍ଯ୍ୟ ସ୍ତୋତ୍ରରତ୍ନ 43ରେ ଏହି ଶ୍ଳୋକଟି କହିଛନ୍ତି ଯେ ଭଗବନ୍ତମ୍ ଏବଂ ଚରଣ ନିରନ୍ତର ପ୍ରଶାନ୍ତ ନିଶେଷ ମନୋରଥାନ୍ତର କଦାହମ୍ ଏକାନ୍ତିକ ନିତ୍ୟକିଙ୍କର ରହସ୍ୟ ଇଶାନି ସ୍ନାତ ଜୀବିତ ଅର୍ଥାତ୍ ନିରନ୍ତର ଆପଣଙ୍କ ସେବା କରିବା ଫଳରେ ସମସ୍ତ ଜଡ଼ବାସନାରୁ ମୁକ୍ତ ହୋଇ ସର୍ବତୋ ଭାବେ ପ୍ରଶାନ୍ତ ହେବା ସମ୍ଭବ ହୁଏ କେବେ ମୁଁ ଆପଣଙ୍କ ନିତ୍ୟ ଦାସ ରୂପେ ଆପଣଙ୍କର ସେବାରେ ନିଯୁକ୍ତ ହୋଇ ନିରନ୍ତର ଦିବ୍ୟ ସୁଖ ଅନୁଭବ କରିବି ମନୋରଚନା ସେ ଭାବତ ବହି ଯେଉଁ ବ୍ୟକ୍ତି ମାନସିକ ସ୍ତରରେ ଆଚରଣ କରେ ତାକୁ ଜଡ଼ ଜାଗତିକ କାର୍ଯ୍ୟକଳାପ ସ୍ତରକୁ ଅଧପତିତ ହେବାକୁ ହୁଏ ଭଗବାନ ଏବଂ ତାଙ୍କ ଶୁଦ୍ଧ ଭକ୍ତ ମଧ୍ୟରେ କିନ୍ତୁ କୌଣସି ପ୍ରକାର ଜଡ଼ କର୍ମଶ ନାହିଁ ତେଣୁ ଭଗବାନଙ୍କୁ ପ୍ରଶାନ୍ତ ଭାବେ ସମ୍ବୋଧନ କରାହୋଇଛି କୌଣସି ଜଡ଼ ନାମ ରୂପ ବା ଜଡ଼ ନାମ ବା ରୂପ ନାହିଁ ମୂର୍ଖମାନେ କେବଳ ମନେ କରନ୍ତି ଭଗବାନଙ୍କ ନାମ ଏବଂ ରୂପ ଜଡ଼ ନାମ ରୂପ ପରି ଅଟେ ଅଭିଜାଣନ୍ତି ନା ମୋଡ଼ା ମାନସୀ କର୍ମାସ ଭଗବାନଙ୍କ କଥା ହେଉଛି ଯେ ସେ ଆଦି ପୁରୁଷ କିନ୍ତୁ ତା ସତ୍ତ୍ୱେ ବି ଯେଉଁମାନେ ମୂର୍ଖ ସେମାନେ ମନେ କରନ୍ତି ଭଗବାନ ନିରାକାର ଜଡ଼ ଦୃଷ୍ଟିରୁ ଏହି ପରିପ୍ରେକ୍ଷୀରେ ଭଗବାନ ନିରାକାର ସତ, କିନ୍ତୁ ତାଙ୍କ ରୂପ ରହିଛି ସେ ସଚିଦାନନ୍ଦ ବିଗ୍ରହ। ତେଣୁ ଯେତେବେଳେ ଏଇ ଶ୍ରବଣଙ୍କର ପୁତ୍ରମାନେ ଦୁଇ ପତ୍ନୀ ଅଛନ୍ତି, ଜଣେ ପତ୍ନୀଙ୍କର ପୁତ୍ରମାନେ 60,000 ପୁତ୍ର ଥିଲେ, ସେମାନେ ଯେତେବେଳେ ଯାଇ ଖୋଜିଛନ୍ତି ଶ୍ରବଣ ମହାରାଜ ଯେତେବେଳେ ଯଜ୍ଞ କରୁଛନ୍ତି ଅଶ୍ୱମେଧ ଯଜ୍ଞ, ସେଇ ଯଜ୍ଞର ଯେଉଁ ଅଶ୍ୱ ଯେଉଁ ବଳିଦେବା ପାଇଁ ଉଦ୍ଦିଷ୍ଟ ହେଇଛି, ସେଇ ଅଶ୍ୱକୁ ଇନ୍ଦ୍ର ସ୍ୱର୍ଗଦେବତା ଇନ୍ଦ୍ର ତୋରିକି ନେଇଯାଉଛନ୍ତି, ସେତେବେଳେ ସିଏ ତାଙ୍କର 60,000 ପୁତ୍ରମାନେ ଏଇ ଖୋଜି ଖୋଜି ଅନ୍ତିମରେ ଏଇ ପହଞ୍ଚନ୍ତି ଗଙ୍ଗାସାଗର ପଟରେ ପହଞ୍ଚନ୍ତି। କିନ୍ତୁ ବର୍ତ୍ତମାନ ପ୍ରତି ମାସରେ ପ୍ରତିବର୍ଷ ସେଠି ଗଙ୍ଗାସାଗର ମେଳା ହୁଏ, ପ୍ରତିବର୍ଷ ସେଟା କପିଳଦେବ କପିଳଦେବ ଯିଏକି ଦେବହୂତି ଏବଂ ପ୍ରତଙ୍କ ପୁତ୍ର ସେ ସେଇଠି ରହୁଛନ୍ତି, ଧ୍ୟାନ ବର୍ତ୍ତମାନ ମଧ୍ୟ ସେ ତାଙ୍କର ଧ୍ୟାନ ଚାଲିଛି। ତେଣୁ ସେଇଠି ଯେତେବେଳେ ପହଞ୍ଚିଲେ ସେତେବେଳେ ସେ ଦେଖିଲେ, ସେ ଭାବିଲେ ଯେ ଇଏ ବୋଧେ ଗୋଟେ ଭଣ୍ଡ ସନ୍ନ୍ୟାସୀ ଜଣେ, ଆମର ଘୋଡ଼ା ଚୋରି ଘୋଡ଼ା କାହିଁକି ଘୋଡ଼ା ସେଇଠି ବନ୍ଧା ହେଇଥିଲା, କାହିଁକି ଇନ୍ଦ୍ର ସେଇଠି ଘୋଡ଼ା ବାନ୍ଧି ପଳେଇଗଲେ। ଦେଖିଲେ ଦେଖିଲେ ସାଧାରଣ ପୁତ୍ରମାନେ ଆସିକି ଖୋଜୁଛନ୍ତି, ତେଣୁ ସେ ଭୟ କରିକିରି ତାକୁ ସେଇଠି ବାନ୍ଧିକି ପଳେଇଯାଇଥିଲେ। ତେଣୁ ସାଧାରଣ ପୁତ୍ରମାନଙ୍କୁ ଦେଖିଲେ ଘୋଡ଼ାଟି ବନ୍ଧା ହେଇଛି ଆଉ ଜଣେ ପାଖରେ ଜଣେ ସନ୍ନ୍ୟାସୀ ଧ୍ୟାନ କରୁଛନ୍ତି, ତେଣୁ ସେ ଭାବିଲେ ଜଣେ ଗୋଟେ ଭଣ୍ଡ ସନ୍ନ୍ୟାସୀ କହିକିରି ଟିକେ କାଟଦଣ୍ଡ କରିବା ଆରମ୍ଭ କଲା। ଯେତେବେଳେ ସେ ସମୟରେ କପିଳଦେବଙ୍କର ଧ୍ୟାନ ଭଗ୍ନ ହେଇଛି, ଏବଂ ଧ୍ୟାନ ଭଗ୍ନ ହେଲା ପରେ ଯେତେବେଳେ ସେ ଚାକିରି କରିଦେଇଛନ୍ତି, ସେତେବେଳେ ସମସ୍ତ 60,000 ପୁତ୍ରମାନେ ସେଠି ତାଙ୍କର ଧ୍ୱଂସ ହେଇଯାଇଛି, ଭସ୍ମୃତ ହେଇଯାଇଛି। ତେଣୁ କପିଳଦେବଙ୍କର କ୍ରୋଧ ଅଗ୍ନି ଏଇଟା ନୁହଁ, ମାନେ ଆଚାର୍ଯ୍ୟମାନେ କହୁଛନ୍ତି କପିଳଦେବ କ୍ରୋଧ କରିନାହାନ୍ତି, କିନ୍ତୁ ଯେହେତୁ ଜଣେ ଆମର ବର୍ଣ୍ଣନା କରାଯାଇଛି ଯେ ଆୟୁ ଶ୍ରିୟ ଯଶୋ ଧର୍ମ ଲୋକାନା ଆଶିଷେବ ହନ୍ତି ଶ୍ରେୟାଂଶ ସର୍ବାଣୀ ପୁରୁଷ ମହତ ଅତିକ୍ରମ, ଯେଉଁମାନେ ମହତ ବ୍ୟକ୍ତିମାନଙ୍କର ଅବମାନନା କରନ୍ତି ତାଙ୍କର ସବୁକିଛି ନଷ୍ଟ ହୋଇଯାଏ, ତାଙ୍କର ଆୟୁଷ ତାଙ୍କର ଐଶ୍ୱର୍ଯ୍ୟ ତାଙ୍କର ଧନ ଯାହା ସବୁ ଆୟୁଶ୍ରିୟ ଯଶୋ ତାଙ୍କର ଦଶ ତାଙ୍କର ଧର୍ମ ଏବଂ ଯିଏ ଯାହା ସବୁ ତାଙ୍କୁ ଲୋକମାନଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୋଇଥାନ୍ତି ସବୁକିଛି ତାଙ୍କର ହନ୍ତି ଶ୍ରେୟାଂଶ ସର୍ବାଣୀ, ତାଙ୍କର ଶ୍ରେୟ ସବୁ ଜିନିଷ ସବୁ ଭଲ ଜିନିଷ ଗୁଡ଼ା ନଷ୍ଟ ହୋଇଯାଏ, କାରଣ ପୁରୁଷ ମହତ ଅତିକ୍ରମ ଯେହେତୁ ସେ ମହତ ବ୍ୟକ୍ତିଙ୍କର ଅବମାନନା କରିଛନ୍ତି। ତେଣୁ ଯେତେବେଳେ ସାଗରଙ୍କର ପ୍ରଥମ ପତ୍ନୀଙ୍କର ପୁତ୍ରମାନେ ଏଇଭଳିଆ ଜିନିଷ ହେଇଗଲେ, ତାପରେ ସାଗରଙ୍କର ଅନ୍ୟ ପତ୍ନୀ ଯେ କେଶିନୀଙ୍କର ଦୁଇ ପତ୍ନୀ ଅଛନ୍ତି, ଆଉ ଜଣେ ପୁତ୍ର ହେଉଛନ୍ତି ଅଂଶୁମାନ, ସେ ଅଂଶୁମାନଙ୍କର ଯାଇକିରି ଖୋଜିଛନ୍ତି ତାଙ୍କର ଭାଇମାନଙ୍କର କ'ଣ ଦଶା ହେଇଛି, ସେତେବେଳେ ସେ ଯାଇକି ଅନ୍ତିମରେ ଏଇ ଗଙ୍ଗାସାଗର ମେଳା ଯେଉଁ ହେଉଛି ସେଇଠି ପହଞ୍ଚିକିରି ଯେଉଁଠି ଗଙ୍ଗାଦେବୀ ମିଶିଛନ୍ତି ସାଗର ଅମ୍ଳ କେଉଁ ସାଗର ଏଇଟା ବଙ୍ଗୋପସାଗର, ବଙ୍ଗୋପସାଗର ମିଶିଛନ୍ତି, ଇଏ ହେଉଛି ଭାରତ ମହାସାଗରର ଗୋଟେ ଦୁଇଟି ଉପସାଗର ରହିଛି, ଗୋଟେ ବଙ୍ଗୋପସାଗର ସେପଟେ ହେଉଛି ଆରବ ସାଗର, ତେଣୁ ବଙ୍ଗୋପସାଗର ଯେଉଁ ସବୁ ସ୍ଥାନ ମିଶିଛନ୍ତି ସେଠାରୁ ଗଙ୍ଗାସାଗର ମେଳା ବୋଲି, ଗଙ୍ଗାସାଗର ମେଳା ପ୍ରତିବର୍ଷ ଏଇ ମକର ସଂକ୍ରାନ୍ତି ସମୟରେ ସେଠି ପାଳନ କରାଯାଏ। ତେଣୁ ସେଠି ଅଂଶୁମାନ ଯେତେବେଳେ ପହଞ୍ଚିଲେ ଦେଖିଲେ ସେ ଘୋଡ଼ାଟି ସେଠି ଅଛନ୍ତି ଏବଂ ଜଣେ ସନ୍ନ୍ୟାସୀ ଧ୍ୟାନ କରୁଛନ୍ତି ଏବଂ ସବୁ ଭସ୍ମ ହୋଇକିରି ସବୁ ସବୁ ପଡ଼ିଛି, ତାଙ୍କର ଭାଇମାନଙ୍କର ଭସ୍ମିତ ସର୍ବଶ୍ରେଷ୍ଠ ପଡ଼ିଛି, ତେଣୁ ସେ ସେଠି ତାଙ୍କ ସବୁ ସ୍ତୁତି କରିଛନ୍ତି, ବିଭିନ୍ନ ସ୍ତୁତି କରିଛନ୍ତି, ତେଣୁ ଏଇ ଗୋଟିଏ ସ୍ତୁତି ରହୁଛି। କାରଣ ଭାଗବତରଣ ଦେଖିବା ଅନେକ ସ୍ତୁତି ରହିଛନ୍ତି ଏବଂ ମୁଖ୍ୟତଃ 108 ସ୍ତୁତି ଅଛନ୍ତି, ମୁଖ୍ୟତଃ 108 ସ୍ତୁତି, ଯମ ବ୍ରହ୍ମା ବର୍ଣ୍ଣେନ୍ଦ୍ର ରୁଦ୍ରମୃତ ସ୍ତୁନ୍ନତି ଦିବ୍ୟ ସ୍ତବୀ, ଶ୍ରେଷ୍ଠ ଦେବତାମାନେ ସବୁ ଭଗବାନଙ୍କର ଆରାଧନା କରିଛନ୍ତି, ଦିବ୍ୟ ସ୍ତବ ଦ୍ୱାରା ଭଗବାନଙ୍କର ଆରାଧନା କରିଛନ୍ତି, ବ୍ରହ୍ମା ବରୁଣ ରୁଦ୍ର ମରୁତ ଇନ୍ଦ୍ର ଯମ ବଳିମହାରାଜ ଆଉ ବିଭିନ୍ନ ପ୍ରକାର ଭକ୍ତମାନେ ମଧ୍ୟ ଭଗବାନଙ୍କର ଆରାଧନା କରିଛନ୍ତି, ସ୍ତୁତି କରିଛନ୍ତି, ବିଭିନ୍ନ ଧ୍ରୁବ ମହାରାଜ ପ୍ରହ୍ଲାଦ ମହାରାଜ କୁନ୍ତିଦେବୀ ଭୀଷ୍ମଦେବ ଏସବୁ ପ୍ରସିଦ୍ଧ ସ୍ତୁତି ସବୁ ରହିଛନ୍ତି। ତେଣୁ ଭାଗବତରେ ମୁଖ୍ୟତଃ 108 ସ୍ତୁତି ଅଛନ୍ତି, କାରଣ ଭାଗବତର ସ୍ତୁତି ଯଦି ଆମେ ପଢ଼ିବା ବା ଜାଣିବା ଭଗବାନଙ୍କର ତତ୍ତ୍ୱ ଜାଣିବା ପାଇଁ ଆମକୁ ସାହାଯ୍ୟ କରିବ, ଏହିସବୁ ଯେଉଁ ତତ୍ତ୍ୱ ସବୁ ରହିଛି ଏସବୁ ତତ୍ତ୍ୱବିତ୍ମାନେ ଭଗବାନଙ୍କ ତତ୍ତ୍ୱ ଜାଣନ୍ତି, ତେଣୁ ମହାଜନ ଦିନ ଗତ ସନ୍ଥା ମହାଜନ ମାନେ ଭଗବାନଙ୍କ ତତ୍ତ୍ୱ ଜାଣନ୍ତି, କାରଣ ଆମର ଯେଉଁ ବଦ୍ଧ ଜୀବ ଆମେ ଅଛେ আমার যে চারটি অনর্থ রয়েছে তাদের গোটে অনর্থ হচ্ছে তত্ত্বভ্রম। ভগবানকে বহু কথা লোকমানে মতো কইপারন্তি, ভগবান বিষয়ে মতো কত বহু লোক বহু কথা কইপারন্তি, কিন্তু অধিকাংশ হচ্ছে তত্ত্বভ্রম স্তরে আছেন, তত্ত্বভ্রম ঠিক কথাটি সে জানা তত্ত্বভ্রম। আমি অধিকাংশ যে শুনছে ভজন সব হচ্ছে বা ভজন সমারোহ হচ্ছে সব হচ্ছে, তাদের অধিকাংশ আমরা শতকরা অংশভাগ হচ্ছে তত্ত্বভ্রম রয়েছে, কারণ তত্ত্ববিদ হচ্ছে খুব দুর্লভ পশ্চিম মান ব্যতীত খুব বৈচিত্র ভগবান তত্ত্বরে জানা এবং মহাজন জন গতসন্ধা মহাজন মানে সে তত্ত্বকে জাঁছেন। তেমন তত্ত্ববিদ মানের যে স্তুতি সেই স্তুতি যদি আমি শুনবা বা জাঁয়া তাহলে ভগবান তত্ত্বকে জাঁয়া আমি সক্ষম হয়ে পড়ি। তেমন এই স্তুতি ভগবান মানে ভগবান কপিলদেব আরাধনা করা হচ্ছে, কপিলদেব হচ্ছে জন ভগবান অবতার, সাংখ্য যোগ প্রচারণ করা সাংখ্য যোগ প্রবর্তন করা সে জ্ঞানটি আসছেন, ভগবান কপিলদেব আসছেন কর্ম মুনি এবং দেবতী পুত্র হিসাবে আসছেন সাংখ্য যোগ কু প্রবর্তন করা দুইজন কপিল অনেক ইয়ে হচ্ছে কপিলদেব যে অনেক সে হচ্ছে ভগবান ভগবান অবতার। কিন্তু আমার বাহার লোক পাখে জন প্রসিদ্ধ কপিল অনেক নিরীশ্বর কপিল সে হচ্ছে নিরীশ্বর কপিল মানে সি ঈশ্বর মানতি না ভগবান মানতি না সি কপিল অনেক এবং সি সাংখ্য যোগ সাংখ্য যোগ কিন্তু আমার কপিলদেব যে ভগবান অবতার সি যে সাংখ্য যোগ সে সাংখ্য যোগ আমার ভাগবতরে এই তৃতীয় স্কন্ধে বিস্তার বার কপিলদেব মাতা দেবতী এবং এই আমার তৃতীয় স্কন্ধ অফিসের অধ্যায়ে আপনি দেখবে গোটে স্তুতি অনেক স্ফুলিঙ্গা পুষ্পিলিঙ্গা ধূমাঙ্গাটি সম্ভবা এই শোকটি অনেক যে শোকরে প্রভাত কুচি এই শোকটি সবকিছু তত্ত্ব আসুচি আমার যে বৈষ্ণব আচার্য মানে চারি আচার্য রয়েছে চারি সম্প্রদায় রয়েছে চারিটি তত্ত্ব রয়েছে কোপ তত্ত্ব মানে অদ্বৈত তত্ত্ব শুদ্ধ অদ্বৈত তত্ত্ব দ্বৈতাদ্বৈত তত্ত্ব বিশুদ্ধ তত্ত্ব এই বিভিন্ন প্রকার তত্ত্ব সব রয়েছে এই সব এই শ্লোকরু আসছেন বলে প্রভুপাদ মহারাজ কইছেন তৃতীয় স্কন্ধ অঠেইশ অধ্যায়ে সে শ্লোকটি কইছেন কপিলদেব মাতা দেবতী কহছেন তো হচ্ছে সাংখ্য যোগ এবং ভগবত গীতার মধ্যে প্রথমে ভগবান সাংখ্য যোগ বিষয়ে বর্ণনা করছেন এ সাত এ গীতা সাংখ্যে বুদ্ধির যোগে তিনাছেন ভগবত গীতার সব দ্বিতীয় অধ্যায়ে সব সব কিছুর সার আকারে সবকিছু দিয়েছেন কর্মযোগ জ্ঞানযোগ ভক্তিযোগ সাংখ্যযোগ সব বিষয়ে বর্ণনা করা যাইছে জ্ঞান সাংখ্যযোগ আমি জ্ঞানযোগ মধ্যে পাইপারিবা তেমন এই যে কপিলদেব তাঁর স্তুতি করছেন অসমান করছেন তেমন এই স্তুতিরে অসমান করছেন যে প্রশান্ত মায়া গুণকর্মলিঙ্গম অনাম রূপম সদসদ বিমুক্ত ভগবান হচ্ছেন প্রশান্ত ভগবান কেবল বিক্ষুব্ধ হুম আমি সাধারণত কোণ অশান্ত হয়ে যাচ্ছে না কিছু অসুবিধা আসা কিছু গোটে বিপদ আসা তাহলে আমি অশান্ত হয়ে যাচ্ছ বিক্ষুব্ধ হয়ে যাচ্ছ বা আমার বহু চঞ্চল চিত্ত হয়ে যাচ্ছ বা যেমন বিভিন্ন প্রকার কামনা আছে ভগবত গীতার ভগবান কোথাও যে ব্রহ্মভূত প্রসন্ন আত্মা ন শোচতি ন কাঙ্ক্ষতি যেমানে ব্রহ্মভূত স্বর গলেন সে প্রশান্ত কিন্তু না তাঁর সূচনা নাই কি আকাঙ্ক্ষা নাই আমার কম হচ্ছে সূচনা আকাঙ্ক্ষা আসুচি কিন্তু সূচনা কম আসছি যে আমার যে জিনিসটা আছে যদি হজি যাচ্ছি সেপাই সূচনা অতীত কাল পাই সূচনা চালিয়ে যাইছে না সেপাই সূচনা করছি এবং আকাঙ্ক্ষা গোটে জিনিস পাইবা আমি আকাঙ্ক্ষা করছি এটা প্রাপ্ত হবি সমস্ত সে সূচনা এবং আকাঙ্ক্ষা আছে চৈতন্য মনে করে দিয়েছে যে ভুক্তি মুক্তি সিদ্ধিকামী সকলই অশান্ত কৃষ্ণ ভক্ত নিষ্কাম দেব শান্ত ভগবান কথা তো ছাড়ুন ভগবান যখন ভক্তর কথা সে মনে করে সে তো প্রশান্ত কিন্তু না তাঁর কোণী কামনা নেই আমি দেখিবা কর্ম মানে বেদরে তিনোটি কাণ্ড যে রয়েছে কর্মকাণ্ড জ্ঞানকাণ্ড এবং উপাসনা কাণ্ড কর্মকাণ্ডে যে সাধারণত যে উন্নত লোক যাওয়া বহু আগ্রহ রয়েছেন সে কর্মকাণ্ডকে আসক্ত রয়েছে ভগবত গীতার কৌশল
මේ යමිමාන දසිතං වාචනං ප්‍රබලන්ති අනුපස්සද වේදවාද තකාත්ත නන්දස්සිත වාදම වේදරේ ඉදු පංකල්ය දහස ප්‍රවිචි උන්නත ලෝක විශ්රේණ බොහෝ උන්නත සමු බොහෝ විශාල ඓශ්වර්යර බණ කරයෝති සත්‍යපති සදාන්තව දොමනේ කර්ම කර්ණ කණ්ඩය දරාපති අසවල අසක්තිය යන අත විද්‍රාන් බක්ති සවන් සිටේ අසක්තිය යන සමාපති බෙදරා ඒතු මුඛ්‍ය අංශ යවිමන් පොස්පිකන් බාත බෙදරා එකද සුනිලේ සමනේ තක බොහෝ ඔත අන් බොතු ආකර්ෂණ චර කරේ පොස්පිකන් වාචන් බලි කෝ ප්‍රබවන්ති අවිපස්සිත යමනේ අවිපස්සිත මන බුද්ධිමාන් බක්ති නුනාති සමනේ ඉද කොන් යෝ සම්බි බේදවාද තපත්ත නන්නද අස්තිද ආටරෝ කිච උන්නත කිච දින සමයි තන් කෝ තුරු සමනේ බෙදවිත් නුනාති බේදවාද තපත්ත ତେଣୁ ଯେଉଁମାନେ କର୍ମକାଣ୍ଡ ଦ୍ୱାରା ପ୍ରତି ଆସକ୍ତ ରହିଛନ୍ତି ତାଙ୍କର କ'ଣ କାମନା ରହୁଛି ନା ଭୁକ୍ତିକାମ ସେମାନେ କର୍ମଫଳ ଭୋଗ କରିବା ପାଇଁ ଯାଉଛନ୍ତି ସର୍ବତ୍ୟାଗ ପରେ ସେମାନେ ଉନ୍ନତି ଲୋକ ଯିବେ ସର୍ବଲୋକକୁ ତା ଉପର ଲୋକ ତା ଉପର ଲୋକ ଏସବୁ ଯିବା ପାଇଁ ସେମାନେ ଚାହୁଁଛନ୍ତି ତେଣୁ ସେମାନେ ଅଶାନ୍ତ ଯେହେତୁ ତାଙ୍କ କାମନା ଅଶାନ୍ତ ତାପରେ ଜ୍ଞାନୀ ଜ୍ଞାନୀର କାମନା କ'ଣ ନା ସେ ଚାହୁଁଛି ମୁକ୍ତି ପ୍ରାପ୍ତ ହେବ ମୁକ୍ତି ଯେଉଁ ରହିଛି ପାଞ୍ଚ ପ୍ରକାର ମୁକ୍ତି ରହିଛି ତା ଦେହରୁ ସବୁ ସର୍ବନିମ୍ନ ମୁକ୍ତି ହେଉଛି ସାଜୁଜ ମୁକ୍ତି ପାଞ୍ଚ ପ୍ରକାର ମୁକ୍ତି ହେଉଛି ସାଜୁଜ ମୁକ୍ତି ସାଲୋକ୍ୟ ସାରୁପ୍ୟ ସାମୁପ୍ୟ ଏବଂ ଷାଷ୍ଠୀ ଏ ଚାରୋଟି ମୁକ୍ତି ଏ ଚାରୋଟି ମୁକ୍ତି ଭକ୍ତମାନେ ପ୍ରାପ୍ତ ହୁଅନ୍ତି କିନ୍ତୁ ଯେଉଁମାନେ ଜ୍ଞାନୀମାନେ ବ୍ରହ୍ମ ଆରାଧନା କରନ୍ତି ବ୍ରହ୍ମଙ୍କ ରୂପ ଭଗବାନଙ୍କ ରୂପ ନାହିଁ ବୋଲି କହନ୍ତି ନିରାକାରବାଦୀ ସେମାନେ ଭଗବାନଙ୍କ ସହିତ ମିଶି ଏକ ହେଇଯିବା ପାଇଁ ଚାହାନ୍ତି ତେଣୁ ତାଙ୍କର ମୁକ୍ତି କାମ ସେଇଟା ସାଜୁଜ ମୁକ୍ତି କହୁଛନ୍ତି ସେ ପୁଣି ଦୁଇ ପ୍ରକାର ରହିଛି ଈଶ୍ୱରରେ ବ୍ରହ୍ମ ସାଜୁଜ ଦୁଇ ପ୍ରକାର ମୁକ୍ତି ଭଗବାନଙ୍କ ଦେହରେ କେଉଁମାନେ ଲୀନ ହେଇଯାଆନ୍ତି ମୀରାବାଇ ମୀରାବାଇ ଭଗବାନଙ୍କ ଦେହରେ ଲୀନ ହେଇଗଲେ ଶରୀରରେ ଲୀନ ହେଇଗଲେ ଆଉ ଜଣେ ଜାଣନ୍ତି ବ୍ରହ୍ମ ସ୍ତରକୁ ଜାଣନ୍ତି ବ୍ରହ୍ମସ୍ତରକୁ ଉନ୍ନୀତ ହୁଅନ୍ତି ତେଣୁ ଏ ଯେଉଁ ଦୁଇ ପ୍ରକାର ମୁକ୍ତି ସାଜିଜ ମୁକ୍ତି ବୋଲି କୁହାଯାଉଛି ଏ ମୁକ୍ତି ହେଉଛି କୈବଲ୍ୟ ନରକାତି ପ୍ରଭୁରାମ ସରସ୍ୱତୀ କହୁଛନ୍ତି ଇଏ କୈବଲ୍ୟ ବା ଏ ମୁକ୍ତି ହେଉଛି ନର୍ତ୍ତ ବୋଲି ତାଙ୍କର ଭଗବାନ ପାଇଁ ତାଙ୍କର କୌଣସି କାମନା ନଥାଏ ମୁକ୍ତି ହେବା ମଧ୍ୟ କାମନା ନଥାଏ ତେଣୁ ଭୁକ୍ତି ମୁକ୍ତି ସିଦ୍ଧି କାମୀ ସିଦ୍ଧି କ'ଣ କାମନା କରନ୍ତି ନା ଯେଉଁମାନେ ଅଷ୍ଟାଙ୍ଗ ଯୋଗ ଆଚରଣ କରନ୍ତି ବା କୁଞ୍ଜଳି ଯେ ବର୍ଣ୍ଣନା କରିଛନ୍ତି ଅଷ୍ଟାଙ୍ଗ ଯୋଗ ଜନ୍ମ ନିୟମ ଆସନ ପ୍ରାଣାୟାମ ଜ୍ଞାନ ଧାରଣା ଏ ଦେଇକରି ଅନ୍ତିମରେ ସମାଧି ସ୍ତର ରହିଛି ଆଠଟି ଅଷ୍ଟାଙ୍ଗ ଯୋଗ ଆଠଟି ଅଙ୍ଗ ରହିଛ ଯେମିତି ମୂର୍ତ୍ତିରେ ନଅଟି ଅଙ୍ଗ ରହିଛି ସେମିତି ଯୋଗର ଅଷ୍ଟାଙ୍ଗ ଯୋଗ ରହିଛି ଆଠଟି ଅଙ୍ଗ ରହିଛି ତେଣୁ ଏଇ ଯେଉଁମାନେ ଆଚରଣ କରନ୍ତି ପାତଞ୍ଜଳିଙ୍କର ଯେଉଁ ଅଷ୍ଟାଙ୍ଗ ଯୋଗ ଏ ଯୋଗ ଆଚରଣ କରି ସେମାନେ ସାଧାରଣତଃ ସିଦ୍ଧି କାମ ବିଭିନ୍ନ ପ୍ରକାର ଅଠରଟି ସିଦ୍ଧି ରହିଛି ମୁଖ୍ୟତଃ ଆଠଟି ସିଦ୍ଧି ରହିଛି ଅଣିମା ଲଗିମା ମହିମା କାମ ବ୍ୟବସାୟତା ପ୍ରାପ୍ତି ପ୍ରାକାମ୍ୟ ଏଭଳି ଭାବରେ ଆଠଟି ସିଦ୍ଧି ରହିଛି ଇସିତା ବସିତା ଏମିତି ଆଠଟି ସିଦ୍ଧି ରହିଛି ସେମାନେ ଅଷ୍ଟାଙ୍ଗ ଯୋଗ ଆଚରଣ କରନ୍ତି ସେମାନେ ଏଇ ଯୋଗ ସିଦ୍ଧି ପାଇଁ ତାଙ୍କର କାମନା ଥାଏ ତେଣୁ ଚୈତନ୍ୟ ଚୈତନ୍ୟ କହିଛି ଭୁକ୍ତି ମୁକ୍ତି ସିଦ୍ଧିକାମୀ ସକାଳେ ଅଶାନ୍ତ କୃଷ୍ଣ ଭକ୍ତ ନିଷ୍କାମ ତେ ଶାନ୍ତ କୃଷ୍ଣ ଭକ୍ତଙ୍କର କୌଣସି କାମନା ନାହିଁ ତାହେଲେ ଆମେ ଭକ୍ତ କ'ଣ ଭଗବାନଙ୍କର ସେବା କରିବା ପାଇଁ ଚାହୁଁନା ସେଟା କାମନା ନାହିଁ ସେ କାମନା ହେଉଛି ପ୍ରକୃତ କାମନା ଭଗବାନଙ୍କ ସେବା କରିବା ଭକ୍ତ ଏଇ ଜଣେ ଜଣେ ପ୍ରଶ୍ନ ପଚାରିଥିଲା ଏ କୃଷ୍ଣ ଭକ୍ତ ନିଷ୍କାମ ବୋଲି କୁହାଯାଉଛି କେମିତି ତାଙ୍କର ତ ଭଗବାନଙ୍କ ସେବା କରିବା ପାଇଁ କାମନା ରହୁଛି ତାହେଲେ ସେଟା ନିଷ୍କାମ କେମିତି ହେବ ମୁଁ ପ୍ରଭୁ ମହାରାଜ ଉତ୍ତର ଦେଇଥିଲେ ଯେ ଇଏ ହେଉଛି ଏଇ କାମନାଟା ହେଉଛି ପ୍ରକୃତ କାମନା ଏ ହେଉଛି ଶୁଦ୍ଧ କାମନା ଅନ୍ୟ ଅଭିଳାଷ ସେଇଟା ନୁହେଁ ଏଇଟା ହେଉଛି ପ୍ରକୃତ ଅଭିଳାଷ ମୋର ଏଇ ଅଭିଳାଷ ବେଳା କୁଲେ ଇଏ ବାସ ଏଇଟା ହେଉଛି ପ୍ରକୃତ ଅଭିଳାଷ ତେଣୁ ଏଇଟା ଅନ୍ୟ କାମନା ନୁହେଁ ବା ଅନ୍ୟ ଅଭିଳାଷ ନୁହେଁ ଏଇଟା ହେଉଛି ଆମର ପ୍ରକୃତ ଅଭିଳାଷ ହେବା କଥା ସମସ୍ତଙ୍କର କାରଣ ଆମ ଜୀବନ ଆମର କିଛି ଥିଙ୍କିଙ୍ଗ ଫିଲିଂ ୱିଲିଂ ଏ ତିନୋଟି ଜିନିଷ ମନ ଧର୍ମ ରହିଛି ଏସବୁ ଆଗରେ ରହିଥିବ ଯେଉଁମାନେ ମୁକ୍ତ ଦସ୍ତାରେ ଅଛନ୍ତି ସେମାନେ ମଧ୍ୟ ଏଇ ତିନୋଟି ଧର୍ମ ରହିଛି ମନ ରହିଛି ତିନୋଟି ଧର୍ମ ରହିଛି ସେମାନେ କିଛି ଚିନ୍ତା କରୁଥିବେ ସେମାନେ କିଛି ଅନୁଭବ କରୁଥିବେ ସେମାନେ କିଛି ଇଚ୍ଛା କରୁଥିବେ ଅଭିଳାଷ କରୁଥିବେ ଏ ହେଉଛି ମନର ଧର୍ମ ତେଣୁ ଯେଉଁମାନେ ଭଗବାନଙ୍କ ଭକ୍ତ ସେମାନେ ପ୍ରଶାନ୍ତ ହେଇଯାଆନ୍ତି, କାରଣ ତାଙ୍କର କୌଣସି କାମନା ନାହିଁ। ଆଉ ଭଗବାନ କଥା କ'ଣ କହିବେ, ଭଗବାନ ପ୍ରଶାନ୍ତ ପ୍ରଭୁପାଦ ମହାରାଜଙ୍କ ଭାବାର୍ଥରେ କହୁଛନ୍ତି, ଯମୁନାଚାର୍ଯ୍ୟଙ୍କର ଗୋଟେ ପୁତ୍ର ରତ୍ନରୁ ଗୋଟେ ଶ୍ଳୋକ ଉଦ୍ଧାର କରି ସେ କହୁଛନ୍ତି ଯେ ଯେଉଁମାନେ ଭଗବାନ ଭକ୍ତ ଭଗବାନଙ୍କୁ ଏଇଭଳି ଭାବରେ ସେମାନେ ପ୍ରାର୍ଥନା କରନ୍ତି, ଭଗବନ୍ତଂ ଏବଂ ଚରଣ ନିରନ୍ତର ପ୍ରଶାନ୍ତ ବିଶେଷ ମନୋମୃତାନ୍ତର କଦାମୈକାନ୍ତିକ ନିତ୍ୟ କିଙ୍କର ରହସ୍ୟଇଷ୍ୟାମି ସନାତ ଜୀବିତମ। ଏଠି ପ୍ରଶାନ୍ତ ଶବ୍ଦ ଆସୁଛି, କାରଣ ଜଣେ ଭଗବାନ ଭକ୍ତ ହେଲେ ସେ ଶାନ୍ତ ହେଇଯିବେ, ତାଙ୍କର ଆଉ କୌଣସି ଅଶାନ୍ତି ରହିବନି, ଶାନ୍ତି ସେମାନେ ପ୍ରାପ୍ତ ହେବେ। ଭଗବତ ଗୀତା ମଧ୍ୟ ଭଗବାନ କହୁଛନ୍ତି, ଗୋଦାରଂ ଜଗତ ପ୍ରଶାନ୍ତ ସର୍ବଲୋକ ମହେଶ୍ୱରଂ ସୁଧଂ ସର୍ବଭୂତାନ ଜ୍ଞାତମାନ ସର୍ବଚ। ବହୁତ ସ୍ଥାନରେ ଭଗବତ ଗୀତାରେ ଭଗବାନ କହୁଛନ୍ତି କେମିତି ଜଣେ ଶାନ୍ତି ପ୍ରାପ୍ତ ହେବ, ଭଗବାନଙ୍କୁ ଜଣେ ପ୍ରାପ୍ତ ଭକ୍ତ ପକ୍ଷେ ଯଦି ଏଇ ତିନୋଟି ଜିନିଷ ଜଣେ ଜାଣିବେ ଯେ ଭଗବାନ ହେଉଛନ୍ତି ସବୁକିଛି ଯଜ୍ଞ ସବୁକିଛିର ସେ ହେଉଛନ୍ତି ଭୋଗକାରୀ ଜଗତ ପ୍ରଶାନ୍ତ, ଏବଂ ସର୍ବଲୋକ ମହେଶ୍ୱରଂ ସମସ୍ତ ଲୋକ ଭୌତିକ ଜଗତରୁ ଆରମ୍ଭ କରି ଚିନ୍ତ ପର୍ଯ୍ୟନ୍ତ ସବୁକିଛିର ସିଏ ହେଉଛନ୍ତି ମାଲିକ ମହେଶ୍ୱର ବା ନିୟନ୍ତ୍ରଣ ପାଇଁ, ଏବଂ ସୃଦଂ ସର୍ବଭୂତାନା ସମସ୍ତ ଜୀବଙ୍କର ଖାଲି ମାନବମାନଙ୍କର ଯେ ଭାରତୀୟମାନଙ୍କର ବା ମାନବ ଭାରତୀୟମାନଙ୍କର ସେ ଭଗବାନ ତା ନୁହଁ, ସମସ୍ତ ଜୀବ 84 ଲକ୍ଷ ପ୍ରକାର ଜୀବଙ୍କର ସେ ହେଉଛନ୍ତି ସୃହୃଦ, ତାଙ୍କର ଐକାନ୍ତିକ ମଙ୍ଗଳ କାମନା ସେ କରୁଛନ୍ତି ଭଗବାନ, ସେଥିପାଇଁ ସମସ୍ତଙ୍କୁ ହୃଦୟ ରହିକରି ତାଙ୍କୁ ଜ୍ଞାନ ପ୍ରଦାନ କରୁଛନ୍ତି। ତେଣୁ ଏତିକି ତିନୋଟି ଜିନିଷ ଯଦି ଜାଣିବେ ତାହେଲେ ସେ ଶାନ୍ତି ପ୍ରାପ୍ତ ହେବେ ବା ପ୍ରଶାନ୍ତ ଅବସ୍ଥା ପ୍ରାପ୍ତ ହେବେ। ତେଣୁ ଜଗନ୍ନାଥ ଯେତିକି କହୁଛନ୍ତି ଯେ ଭଗବନ୍ତ ମେଘା ଆମ ଚରଣ ନିରନ୍ତର, ଆପଣଙ୍କର ଆମେ କେମିତି ନିରନ୍ତର ଭାବରେ ପ୍ରଶାନ୍ତ ବିଶେଷ ମନୋର, ଆଉ କୌଣସି ଆମର ଅନ୍ୟ କୌଣସି ଆକାଂକ୍ଷା ରହିବନି, କୌଣସି କାମନା ରହିବନି, କେବଳ ଆପଣଙ୍କର ପ୍ରଧାନ ଐକାନ୍ତିକ ନିତ୍ୟ ସୁନ୍ଦର, ଆପଣଙ୍କର କେମିତି ଆମେ ନିଙ୍କର ହେଇ ଆପଣଙ୍କ ସେବାରେ ନିଯୁକ୍ତ ହେବୁ। ତେଣୁ ଭଗବାନଙ୍କ ସେବାରେ ନିଯୁକ୍ତ ହେଲେ ରହସ୍ୟ ହିସାବରେ ଆମେ ସମାପ୍ତ ଜୀବିତ, ଭଗବାନଙ୍କ ସେବାରେ ଯେଉଁମାନେ ନିଯୁକ୍ତ ହେଇନାହାନ୍ତି ସେମାନେ ହେଉଛନ୍ତି ଅନାଥ, ଅନାଥ ତାଙ୍କର କେହି ରକ୍ଷା କରିନାହାନ୍ତି ଅନାଥ। ପ୍ରଭୁପାଦ ମହାରାଜ ଉଦାହରଣ ଦିଅନ୍ତି, ଆମେ ଦେଖିବା କୁକୁରମାନେ ସବୁ ଅଛନ୍ତି, ଯେଉଁ କୁକୁରର ପେଟରେ ପଟି ବନ୍ଧା ହେଇଛି ତାର ମାଲିକ ଅଛନ୍ତି, କିନ୍ତୁ ଯାହାର ପେଟରେ ପଟି ବନ୍ଧା ହେଇନି ମ୍ୟୁନିସିପାଲିଟି ଯେତେବେଳେ ଆସିକି ତାକୁ ନେଇଯିବେ ମାରି ଦେଉଛନ୍ତି। ତେଣୁ ଇଏ ହେଉଛି ଆମେ ଆମର ଏଇଟା ପଟି ବନ୍ଧା ହେଇଛି, ଏ ଆମର ପଟି ବନ୍ଧା ହେଇଛି, ଆମ ଭଗବାନ ସେବାରେ ଭଗବାନଙ୍କର କିଙ୍କର ଭଗବାନଙ୍କର ସେବକ ଭଗବାନ ସେବାରେ ଆମେ ନିଯୁକ୍ତ ରହୁଛୁ। ତେଣୁ ଇଏ ହେଉଛି ପ୍ରମାଣ ବା ଇଏ ହେଉଛି ଲକ୍ଷଣ, ଶିକ୍ଷା ରହିଛି ତିଳକ ରହିଛି ଆମେ ପଟି ବନ୍ଧା ହେଇଛି, ଆମର ତିନି ଭାବରେ କାୟ ମନ ବାକ୍ୟରେ ଆମେ ଭଗବାନଙ୍କ ସେବାରେ ନିଯୁକ୍ତ ରହିବା ଗୋଟେ, ସେଥିପାଇଁ ଆମକୁ ଏଇଟା ଦୋଷ ଧାରଣ କରିବା ପାଇଁ ଆମକୁ ଭଗବାନଙ୍କର କିଙ୍କର ହିସାବରେ ଭଗବାନଙ୍କ ସେବକ ହିସାବରେ ନିଯୁକ୍ତ କରୁଛନ୍ତି, ଆମେ ଅନାଥ ନୁହଁ। ସେ ଜଗନ୍ନାଥ କଥା କହୁଛୁ ରହସ୍ୟ ହିସାବ ଆମେ ସନାଥ ଜୀବିତ, ତେଣୁ ଜଣେ ଯେତେବେଳେ ସନାଥ ହେଇଯିବ ଜଣେ ଯେତେବେଳେ ଜାଣିବ ତାଙ୍କର ଜଣେ ରହିଛନ୍ତି ରକ୍ଷା କରି ରହିଛନ୍ତି ତାହେଲେ ସେ ସବୁବେଳେ ଆନନ୍ଦ ରହିବ, ରହସ୍ୟ ହିସାବ ତାଙ୍କର ଆଉ କାହିଁ ଦୁଃଖ ଆସିବ, ଜଣେ ଛୋଟ ପିଲା ତାଙ୍କ ପିତାମାତାର ପାଖରେ ରହିଲା ମାନେ ତାର ଆପଣଙ୍କୁ ଭୟ ନାହିଁ, ବା ଯଦି କୌଣସି ବାହାରେ କେଉଁଠି ଭୟ ହେଲା ତାଙ୍କ ସାଙ୍ଗେ ସେ ଆସି ପିତାମାତାଙ୍କୁ ପଳାଇ ଆସିବ ତାର ଆପଣଙ୍କୁ ଭୟ ଆସିବ, ପିତାମାତା ପାଖରେ ରହୁଛି। ସେଇଭଳି ଭାବରେ ଜଣେ ଯେତେବେଳେ ଭଗବାନଙ୍କ ସେବା ନିଯୁକ୍ତ ହେବ ସେତେବେଳେ ସେ ପ୍ରଶାନ୍ତ ପ୍ରାପ୍ତ ପ୍ରଶାନ୍ତ ମନ ପ୍ରାପ୍ତ, ତେଣୁ ଭଗବାନ ଏଭଳି ଭାବରେ ପ୍ରଶାନ୍ତ ସ୍ତରରେ ଅଛନ୍ତି। ଏବଂ ମାୟା ଗୁଣ କର୍ମ ଲିଙ୍ଗମ ଅନାମ ରୂପମ ସଦସତ୍ ବିମୁକ୍ତମ, ଭଗବାନଙ୍କର ଯେଉଁ ଗୁଣ ରହିଛି ଏ ଭୌତିକ ଜଗତରେ ତିନୋଟି ଗୁଣ ରହୁଛି, ସତ୍ଵ ରଜସ ତମୈତି ଗୁଣ ପ୍ରକୃତି ସମ୍ଭବା, ସେ ଗୁଣ ହେଉଛି ନିବନତି ମା ବା ଓ ଦେହେ ଦେଇନ ଅବ୍ୟୟ, ଯଦିଓ ଏ ଗୁଣ ହେଉଛି ନିମ୍ନ ଶକ୍ତି ଭଗବାନଙ୍କର ଲୋୟର ଏନର୍ଜି ବା ଭିନ୍ନା ପ୍ରକୃତି ବା ଅପରା ପ୍ରକୃତି, କିନ୍ତୁ ଜୀବ ହେଉଛି ଭଗବାନଙ୍କ ଉନ୍ନତର ପ୍ରକୃତି ଉଚ୍ଚତର ପ୍ରକୃତି ହାୟର ଏନର୍ଜି ଭଗବାନଙ୍କର, କିନ୍ତୁ ଏ ଲୋୟର ଏନର୍ଜି ଦ୍ୱାରା ସେମାନେ ବନ୍ଧା ହେଇକି ରହୁଛନ୍ତି, ଯେହେତୁ ତାଙ୍କର ମାୟାର ସେ ତାଙ୍କର ଏ ଯେଉଁ ଅଣୁ ହିସାବରେ ଆମର ସେ ଆମର ମୋହିତ ହେଇକି ରହିଛି, ସେଥିପାଇଁ ମାୟାର ବନ୍ଧନ ପଡ଼ିଯାଉଛି ମୋହିତ ହେଇକି ରହିଛି, ଯଦିଓ ବ୍ୟାସଦେବ ସେଟାକୁ ବର୍ଣ୍ଣନା କରୁଛନ୍ତି। ଯେତେବେଳେ ନାରଦ ମୁନି ତାଙ୍କୁ କହିଲେ ବ୍ୟାସଦେବ ସମସ୍ତ ଶାସ୍ତ୍ର ରଚନା କରି ଯେତେବେଳେ ଶାନ୍ତି ପ୍ରାପ୍ତ ହେଉନଥିଲେ ସେତେବେଳେ ନାରଦମୁନି ତାଙ୍କୁ କହିଲେ ଯେ ତମେ ଭଗବାନଙ୍କ ନାମ ରୂପ ଗୁଣ ଲୀଳା ଯଥା ଧର୍ମ ଦେହାଶ୍ଚାର୍ଥା ମୁନିନା ଅନୁବର୍ଜିତା ନ ତଥା ବାସୁଦେବସ ମହିମା ଅନୁପିତା ତମେ ଯେମିତି ବିଭିନ୍ନ ପ୍ରକାର ବେଦ ଉପନିଷଦ ପୁରାଣ ବେଦାନ୍ତ ଏଥିରେ ଧର୍ମ ଅର୍ଥ କାମ ମୋକ୍ଷ ଏସବୁ ବିସ୍ତାର ଭାବରେ ବର୍ଣ୍ଣନା କରିଛ କିନ୍ତୁ ଭଗବାନଙ୍କର ନାମ ରୂପ ଗୁଣ ଲୀଳା ବିସ୍ତାର ଭାବରେ କୌଣସି ବର୍ଣ୍ଣନା କରିନି ସେଥିପାଇଁ ତମେ ଶାନ୍ତି ପାଇପାରୁ ତ ନାରଦମୁନି ଯଦି ଚାଲିଗଲେ ବ୍ୟାସଦେବ ସେତେବେଳେ ଧ୍ୟାନରେ ବସିକି ତାଙ୍କର ଗୁରୁଦେବଙ୍କ କଥା ଅନୁସାରେ ଭଗବାନଙ୍କ ସ୍ମରଣ କରୁଛନ୍ତି ସେଠି ସେ ମାୟାକୁ ଦର୍ଶନ କରୁଛନ୍ତି କିଭଳି ଦର୍ଶନ କରୁଛନ୍ତି ଭକ୍ତି ଯୋଗେନ ମନସି ସମ୍ୟକ ପ୍ରଣୀତ ମଳେ ଆବଶ୍ୟକ ପୁରୁଷଙ୍କ ପୂର୍ଣ୍ଣ ମାୟାଙ୍କ ଦେଖାଶ୍ରେ ଭଗବାନଙ୍କୁ ସେ ଦେଖୁଛନ୍ତି ଭକ୍ତି ଯୋଗରେ ଜଣେ ଯେତେବେଳେ ସ୍ଥିର ହେବେ ତାଙ୍କର ହୃଦୟରେ ଯେତେ ମହିଳା ସବୁ ଚାଲିଯିବ ଅନର୍ଥ 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 ପ୍ରସଙ୍ଗ ସାକ୍ଷାତ ଅନର୍ଥ ସବୁ ଚାଲିଯିବ ଭଗବାନଙ୍କୁ ଜଣେ ଯଦି ଧ୍ୟାନ କରିବେ ବା ଭଗବାନଙ୍କୁ ପ୍ରାପ୍ତ ହେବେ ତାହେଲେ ତାଙ୍କର ହୃଦୟରେ କୌଣସି ଅନର୍ଥ ରହିବ ତେଣୁ ଭକ୍ତି ଯୋଗେନ ମନସି ସମ୍ୟକ ପ୍ରଣୀତ ମଳେ ଅବଶ୍ୟ ପୁରୁଷଙ୍କୁ ପୂର୍ଣ୍ଣ ପୂର୍ଣ୍ଣ ପୁରୁଷଙ୍କୁ ସେତେବେଳେ ସେ ଦର୍ଶନ କଲେ କିଭଳି ଦର୍ଶନ କଲେ ନା ମାୟାଙ୍କ ତଦପାଶ୍ରମ ତାଙ୍କର ପଛପଟେ ମାୟାଙ୍କୁ ଦେଖୁଛନ୍ତି ଏଇ ଯେଉଁ ମାୟା କଥା କୁହାହଉଛି ସେ ମାୟାକୁ ଭଗବାନଙ୍କର ପଛପଟେ ଦର୍ଶନ କରୁଛନ୍ତି ବ୍ୟାସଦେବ ଏବଂ ସେ ମାୟା କିଭଳି ନା ଜୟା ସମୋହିତ ଜୀବମ ଆତ୍ମାନ ତ୍ରିଗୁଣାତ୍ମକ ଜୀବ ହେଉଛି ଉନ୍ନତ ଶକ୍ତି ଭଗବାନଙ୍କର ଉନ୍ନତ ଶକ୍ତି ଆତ୍ମା କିନ୍ତୁ ଏଇ ତ୍ରିଗୁଣାତ୍ମକ ମାୟା ହେଉଛି ଭଗବାନଙ୍କ ନିଚତ ଶକ୍ତି କିନ୍ତୁ ଜୀବ ତାର ଅଣୁ ଅବସ୍ଥା ହେତୁ ସେ ମାୟା ବହିତ ହେଇଯାଉଛି ଆତ୍ମାନ ତ୍ରିଗୁଣାତ୍ମକ ପରୋପି ମନୁତେ ଅନର୍ଥମ ପରୋପି ଯଦିଓ ଜୀବ ହେଉଛି ଉନ୍ନତ ଶକ୍ତି ଭଗବାନଙ୍କର କିନ୍ତୁ ସେ ଭଗବାନଙ୍କର ନିଚତର ଶକ୍ତିରେ ବନ୍ଧନରେ ପଡ଼ିଯାଉଛି ଯେଉଁମାନେ ଭଗବାନଙ୍କ ନିଚତର ଶକ୍ତି ଅଛନ୍ତି ସେମାନେ ଉଚ୍ଚତର ଶକ୍ତିରେ ପଡ଼ିବାଟା ସ୍ୱାଭାବିକ ଉଚ୍ଚତର ଶକ୍ତିରେ ଅଧୀନ ରହିବାଟା ସ୍ୱାଭାବିକ କିନ୍ତୁ ଉଚ୍ଚତର ଶକ୍ତି ହେଇକରି ମଧ୍ୟ ଜୀବ ଭଗବାନଙ୍କର ଏ ଯେଉଁ ନିଚତର ଶକ୍ତିର ଅଧୀନରେ ରହିଯାଉଛି ଇଏ ହେଉଛି ଅନର୍ଥ ପରୋପି ମନୁତେ ଅନର୍ଥମ ତତ୍କୃତମ ଚାଲି ପଦ୍ଧତି ଏଇ ଅନର୍ଥ ଦ୍ୱାରା ସେ ଯଦିଓ ଭଗବାନଙ୍କ ଉନ୍ନତ ଶକ୍ତି କିନ୍ତୁ ଭଗବାନଙ୍କର ଏଇ ମାୟା ଯେଉଁ ନିଚତର ଶକ୍ତି ଅଛି ଏଇ ନିଚତର ଶକ୍ତିର ଅଧୀନରେ ସେ ରହିଛି ତେଣୁ ଯେମିତି ଜଣେ ଡାକ୍ତର ବା ଜଣେ ବୈଦ୍ୟ ଜଣେ ରୋଗୀର ଯଦି ଦେଖିବ କୌଣସି ଡିଜିଜ୍ ରହିଛି ବା ରୋଗ ରହିଛି ରୋଗର ଲକ୍ଷଣ ସବୁ ଜାଣିକରି ସେ ଔଷଧ ଦିଆଯିବ ରୋଗର ଏଇ ଲକ୍ଷଣ ଅଛି ଏଇ ଲକ୍ଷଣ ପାଇଁ ଔଷଧ ଦେବେ ସେହିଭଳି ଭାବରେ ମାୟାଗତ ଜୀବର ଯେଉଁ ରୋଗ ହେଉଛି ମାୟା ଦ୍ୱାରା ଗ୍ରସ୍ତ ହେଇକି ରହିଛି ଏଇଟା ହେଉଛି ହୃଦରୋଗ ବୋଲି କୁହାଯାଉଛି ବା ଭବରୋଗ ତେଣୁ ଏଇ ରୋଗକୁ ଦୂର କରିବା ପାଇଁ ବ୍ୟାସଦେବ ଔଷଧ ରଚନା କଲେ ଔଷଧ ତିଆରି କଲେ ଔଷଧ ଦେଇସାରେ କ'ଣ ସେଇଟା ନା ଅନର୍ଥୋପଶମ ସାକ୍ଷା ଭକ୍ତି ଯୋଗ ମଦେ ଲୋକସ୍ୟାଦ୍ୱାନ ଚକ୍ରେ ସଙ୍ଗୀତା ଅନର୍ଥକୁ ଉପଶମ କରିବ ବା ରୋଗକୁ ଦୂର କରିବ ଅନର୍ଥ ଉପଶମ କେମିତି କରିବେ ନା ସାକ୍ଷାତ ଭକ୍ତି ଯୋଗ ମଦକ୍ଷେଦ ଅଧକ୍ଷେଦ ଯିଏକି ଆମର ଭଗବାନ ଯିଏକି ଆମର ଇନ୍ଦ୍ରିୟମାନଙ୍କ ଉର୍ଦ୍ଧ୍ୱରେ ତେଣୁ ତାଙ୍କର ଗୋଟିଏ ନାମ ହେଉଛି ଅଧକ୍ଷେଦ ତାଙ୍କୁ ଯଦି ଆମେ ଭକ୍ତି କରିବା ଭକ୍ତି ଯୁଗରେ ଯୁକ୍ତ ହେବା ତାଙ୍କ ସହିତ ଏ କଥା ଲୋକମାନେ ଜାଣୁନାହାନ୍ତି ଲୋକସ୍ୟ ଅଜାଣନ୍ତୁ ଶତକଡ଼ା କେତେ ଭାଗ ଲୋକ ଜାଣୁନାହାନ୍ତି ଶତକଡ଼ା ଅନେଶ୍ୱତ ଭାଗ ଲୋକ ଜାଣୁନାହାନ୍ତି ଶତକଡ଼ା ଅନେଶ୍ୱତ ଭାଗ ଲୋକ ଜାଣୁନାହାନ୍ତି ଲୋକସ୍ୟ ଅଜାଣନ୍ତୁ ତେଣୁ ବିଦ୍ୱାନ ଚକ୍ରେ ସାତତ ସଙ୍ଗୀତା ବ୍ୟାସଦେବ ଯିଏକି ଜଣେ ଭଗବାନଙ୍କର ଅବତାର ସେ ଏଇ ସାତତ ସଙ୍ଗୀତା ସେ ଭାଗବତକୁ ରଚନା କଲେ ଚକ୍ରେ ସାତତ ସଙ୍ଗୀତା ଏ ଭାଗବତ ଶାସ୍ତ୍ର ଏଭଳି ଯଶ୍ୟାମ ବୈ ଶ୍ରୀୟମାଣାୟାମ ଶ୍ରୀୟମାଣାୟାମ ଅର୍ଥ ହେଉଛି କେବଳ ଶୁଣିବା ପାଇଁ ଆରମ୍ଭ କରୁଛନ୍ତି ପୂର୍ଣ୍ଣ ଭାବରେ ଶ୍ରବଣ କରିନାହାନ୍ତି ଯଶ୍ୟାମ ବୈ ଶ୍ରୀୟମାଣାୟାମ କୃଷ୍ଣେ ପରମ ପୁରୁଷେ ଏ କୃଷ୍ଣ ପରମ ପୁରୁଷ କିଏ ନା ଯେଉଁ ସେ ଦେଖିଥିଲେ ପୂର୍ଣ୍ଣ ପୁରୁଷଙ୍କୁ ଦେଖିଥିଲେ ଇଏ ହେଉଛନ୍ତି ସେ କୃଷ୍ଣ ପୂର୍ଣ୍ଣ ପୁରୁଷ ହେଉଛନ୍ତି ସେ କୃଷ୍ଣଙ୍କୁ ଦେଖିଲେ ସେ ତେଣୁ ଯଦି ଜଣେ ଏଇ ଭାଗବତ ଶାସ୍ତ୍ରକୁ ରଚନା ମାନେ କେବଳ ଶୁଣିବା ପାଇଁ ଆରମ୍ଭ କରିଛନ୍ତି ପୂର୍ଣ୍ଣ ଭାବରେ ଶୁଣିବା କଥା ତ ଛାଡ଼ନ୍ତୁ କେବଳ ଶୁଣେ ମାଣାୟାମ କୃଷ୍ଣ ପରମ ପୁରୁଷେ ଭକ୍ତି ରୂପ ଦେ ପୁଂସ ଶୋକ ମୋହ ଭକ୍ତି ଉତ୍ପନ୍ନ ହେବ ତ ତାହା ଭକ୍ତି ଆରମ୍ଭ ହେବ। ଆମେ ଦେଖିବେ ଶ୍ରୀମଦ୍ ଭାଗବତମରେ ବିଭିନ୍ନ ସ୍ଥାନରେ ପ୍ରଭୁପାଦ ସେଟା କହୁଛନ୍ତି, ଆମେ ଦେଖିବେ। ତେଣୁ ମୁଁ ଯେତେବେଳେ ପାଠ କରୁଥିଲି ଭାଗବତମ, ସେତେବେଳେ ମୁଁ ଭାବୁଥିଲି ମୋର କଣ ଭକ୍ତି ହବ, ମୋର ପ୍ରଶ୍ନ ହୋଇଥିଲା, ମୋର ମନରେ ଆସିଥିଲା ପ୍ରଶ୍ନ। ତେଣୁ ବିଭିନ୍ନ ସ୍ଥାନରେ ଲେଖା ହେଇଛି, ସେଟା ଲେଖା ହଉଛି ଜଣେ ଯେତେବେଳେ ଅଧ୍ୟୟନ କରିବେ, ପୂର୍ଣ୍ଣ ଭାବରେ ଶ୍ରବଣ କରିବେ ବା ଅଧ୍ୟୟନ କରିବେ, ତାହେଲେ ନିଶ୍ଚିତ ଭାବରେ ଭକ୍ତି ପ୍ରାପ୍ତ ହେବ। ତାଙ୍କ କଥା ଛାଡ଼ନ୍ତୁ, ଯେଉଁମାନେ କେବଳ ଶୁଣିବା ପାଇଁ ଆରମ୍ଭ କରୁଛନ୍ତି, ଯେଶ୍ୱାମ ଭାଇ ଶ୍ରୀ ନାରାୟଣ, ତାଙ୍କର କୃଷ୍ଣ ହିଁ ପରମ୍ପରା ସେ ଭକ୍ତି ରୂପ ଦେବେ, ପୁଂସ ଭକ୍ତି ଉତ୍ପନ୍ନ ହେବ ବା ଭକ୍ତି ଜାଗ୍ରତ ହେବ। ଭକ୍ତି ଜାଗ୍ରତରେ କଣ ହବ ନା ଶୋକ ମୋହ ଭୟ, ଏ ଯୋଉ ରହିଛି ମୁଁ କହିଲି ସମସ୍ତଙ୍କର ଶୋକ ରହିଛି, କୌଣସି ଜିନିଷ ଚାଲିଗଲା ବା ଅସୁବିଧା ହେଲା ସେଥିପାଇଁ ଶୋକ କରୁଛନ୍ତି। ମୋହ ମୋହ କେତେବେଳେ ଦୂର ହବ ନା ଯେତେବେଳେ ଭଗବାନଙ୍କର ଜ୍ଞାନ ସମୟ ପ୍ରାପ୍ତ ହେବେ, କାରଣ ମୋହ ଦୂର ହବ। ଅର୍ଜୁନ ଯେମିତି କହୁଛନ୍ତି ଅଷ୍ଟମ ମୋହ ସ୍ମୃତି ଲଗ୍ଧା ସାଧାତ ନା ଅଚୁକ, ଭଗବାନଙ୍କ ଉପରେ ପ୍ରାପ୍ତ ହେଲେ ଭଗବାନଙ୍କର ଜ୍ଞାନ ଯଦି ପ୍ରାପ୍ତ ହେବେ ସେମାନେ ମୋହରୁ ମୁକ୍ତ ହେବେ। ମୋହ କେଉଁଠି ଆସୁଛି, ମୋହ କେଉଁ ଷ୍ଟେଜ୍ରେ ହେଉଛି, ଭଗବତ ମୁଖ୍ୟତଃ ଭଗବାନ କହୁଛନ୍ତି ଭାରତ ବିଷୟ ପୁଂସ ସଂଘାତି ସଂଘାତି କାମ କାମାତ କ୍ରୋଧ ବି ଯାଏତେ କ୍ରୋଧା କ୍ରୋଧି ସମୂହ, କ୍ରୋଧରୁ ମୋହ ଆସୁଛି, କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ, ଏଇ ଛଅଟି ଆମର ରୀତି। ଦେବକୀଙ୍କର ଯେଉଁ ଷଡ଼ଗର୍ଭ ସେଇଟା ଅସୁର ବୋଲି କହୁଛି, ଦେବକୀଙ୍କର ଛଅଟି ଗର୍ଭ ନଷ୍ଟ ହେଲେ, କାହିଁକି ନଷ୍ଟ ହେଲେ ନା ଏଇ ଯୋଉ ରହିଛି ବିଶ୍ୱନାଥ ଚକ୍ରବର୍ତ୍ତୀ ଭାଷା କହୁଛନ୍ତି, ଯେତେବେଳେ ଏଇ ଯୋଉ ଛଅଟି ଅସୁର ଚାଲିଯିବେ ସେତେବେଳେ ଭଗବାନ ଆସିବେ। ଦେବକୀ ସବୁବେଳେ ଭୟ କରୁଥିଲେ କଂସକୁ, କଂସ ହେଉଛି ଭୟ ପ୍ରତୀକ, ଏବଂ ତାଙ୍କର ଯେଉଁ କାମ କ୍ରୋଧ ଲୋଭ ମୋହ ମଦ ମାସ ଯେ ଛଅଟି ଅସୁର, ଏ ଅସୁରକୁ ହତ୍ୟା ହେଇଗଲା ମାନେ ସେ ବିନାଶ ପ୍ରାପ୍ତ ହେଲେ। ତେଣୁ ଏଇ ଯେଉଁ ଛଅଟି ଅସୁର ଚାଲିଲେ ସେତେବେଳେ ଭଗବାନ ଆସି ଉପସ୍ଥିତ ହେବେ। ତେଣୁ ଏ ମୋହ ଆସୁଛି କାମ କ୍ରୋଧ କାମରେ, ଆମର ଶ୍ରୀମଦ ଗୌରବ ବିଷୟ ମହାରାଜ କହୁଛନ୍ତି, ଆମ ଚନ୍ଦନ ଚକ୍ର କହୁଥିଲେ ଗୋଟେ ରବାରରେ, କାମରେ କ୍ରୋଧ ନାହିଁ କିନ୍ତୁ କ୍ରୋଧରେ କାମ ରହୁଛି, ଯେତେ ଉନ୍ନତି କାମ କ୍ରୋଧ କ୍ରୋଧରେ କାମଟା ରହୁଛି, କ୍ରୋଧ ପରେ ଆସିଲା ଲୋଭ, ଲୋଭରେ କ୍ରୋଧ କାମ ଆଉ କ୍ରୋଧ ଦୁଇଟା ଜିନିଷ ରହୁଛି, ଲୋଭ ପରେ ମୋହ ଆସିଲା, ମୋହରେ କାମ କ୍ରୋଧ ଲୋଭ ଚାରୋଟି ଜିନିଷ ରହୁଛି, ଏବଂ ତାପରେ ଆସିଲା ମଦ, ମଦରେ ଏଇ ଚାରୋଟି ଜିନିଷ ରହୁଛି କାମ କ୍ରୋଧ ଲୋଭ ମୋହ, ଏବଂ ମାତ୍ସର୍ଯ୍ୟରେ ସବୁଯାକ ପାଞ୍ଚଟି ଯାକ ଜିନିଷ ଅସୁର ରହୁଛି। ତେଣୁ ଆମର କହିବା କଥା ଯେ ଯେଉଁମାନେ କେବଳ ଭାଗବତ ଶ୍ରବଣ କରିବା ଆରମ୍ଭ କରୁଛନ୍ତି, ଯଶାମ ଭାଇ ସୂର୍ଯ୍ୟ ମହାରାୟଣ କୃଷ୍ଣ ହିଁ ପରନ୍ତୁ ସେ ଭକ୍ତି ଉତ୍ପାଦିତ ବଂଶ ଶୋକ ମୋହ ଭୟ ଭୟ ମଧ୍ୟ ଚାଲିବ। ଭାଗବତ ଧର୍ମରେ ବର୍ଣ୍ଣନା କରାଯାଇଛି, ଭାଗବତ ଏକାଶ୍ରମରେ ବର୍ଣ୍ଣନା କରାଯାଇଛି, ଭାଗବତ ଧର୍ମ ବିଷୟରେ କୁହାଯାଉଛି ଯେ ଭାଗବତ ଧର୍ମ କ'ଣ ନା କାୟେନ ବାଚା ମନସେ ଇନ୍ଦ୍ରିୟୈ ବା ବୁଦ୍ଧ୍ୟାର୍ପଣା ବା ଅନୁସୃତ ସ୍ୱଭାବା କରୋତି ଯଜ୍ଞ ସକଳଂ ପରସ୍ମୈ ନାରାୟଣ ଇତି ସମର୍ପୟେତ। ନବଯୋଗେନ୍ଦ୍ର ଭଗବାନ ଏଇ ନବଯୋଗେନ୍ଦ୍ର ରାଜା ନିମୁଙ୍କୁ ଭାଗବତ ଧର୍ମ ବିଷୟରେ କହୁଛନ୍ତି, ସେତେବେଳେ ସେ ଏଇଟା କରୁଛନ୍ତି ଭାଗବତ ଧର୍ମ କ'ଣ ନା କାୟ ମନ ବାକ୍ୟରେ ଯାହା ସବୁ କରିବା ସବୁକିଛି ଭଗବାନଙ୍କୁ ସମର୍ପଣ ନାରାୟଣ ଇତି ସମର୍ପଣ, ଇଏ ହେଉଛି ଭାଗବତ ଧର୍ମ। ତେଣୁ ଏଇ ଧର୍ମ ଆଚରଣ କଲେ ଭଗବାନଙ୍କ ଅଭିନିବେଶ ଛାଡ଼ିକି ଯେତେବେଳେ ଅନ୍ୟ ଅଭିନିବେଶ କରୁଛେ, ମାୟାର ଅଭିନିବେଶ କରୁଛେ, ସେତେବେଳେ ଆମର ଭୟ ଆସୁଛି, ଯେମିତି ଆମେ ସ୍ୱପ୍ନରେ ଦେଖୁଛେ ଆମକୁ ବାଘ ଖାଇଦେଲାଣି ବା ସାପ କାମୁଡ଼ି ଦେଲାଣି ବା ଆମେ ପାହାଡ଼ରୁ ପଡ଼ିକି ମୃତ୍ୟୁବରଣ କରୁଛେ, କିନ୍ତୁ ଯେତେବେଳେ ଆମ ନିଦ ଭୁଲି ଯାଉଛି ସ୍ୱପ୍ନ ଚାଲିଯାଉଛି ସେତେବେଳେ ଜାଣିଛୁ ଏଇଟା ପ୍ରକୃତ ଠିକ୍ ଜିନିଷ ନୁହଁ। ତେଣୁ ମାୟାବ୍ୟସ୍ତ ଭୌତିକ ସଂସାରର ମାନେ ରହୁଛନ୍ତି ସେମାନେ ଯେଉଁ ଭୟ ବିବର୍ତ୍ତ ହେଇଯାଉଛନ୍ତି ସେ ଭୟଟା ଆସୁଛି ଭଗବାନଙ୍କର ଭୁଲି ଯାଇଥିବା। ତେଣୁ ଏଇ କେବଳ ଭାଗବତଙ୍କୁ ଜଣେ ଯଦି ଶ୍ରବଣ କରିବେ ତାହେଲେ ଏଇ ତିନୋଟି ଜିନିଷରେ ସେମାନେ ମୁକ୍ତ ହେବେ, ଶୋକ ମୋହ ଭୟ ପା। ତେଣୁ ଏଇଭଳି ଭାବରେ ଏଇ ଯୋଉ ମାୟା ଭଗବାନଙ୍କର ଯୋଉ ଗୁଣ ତ୍ରିଗୁଣମୟୀ ମାୟା ରହିଛି ଏଇ ଗୁଣ ଦ୍ୱାରା ସମସ୍ତେ ବନ୍ଧା ହେଉଛନ୍ତି, କିନ୍ତୁ ସିଏ ବନ୍ଧା ହେଉନା, ତାଙ୍କୁ ମାୟା ଉଲ୍ଲିତ କରିପାରିବନି ବା ମାୟା ତାଙ୍କୁ ବଶୀଭୂତ କରିପାରିବନି। माया मुग्ध माया भद्र जीवेर ईश्वर जीवेर भेद माया मुग्ध माया भद्र ईश्वर जीवेर भेद माया मुग्ध भगवान जीवन के तपात कौन ना भगवान अच्छा माया धीश कि जीव होती माया बस माया दी से माया बस ईश्वर जीवर भेद निरस्त कुहकम से प्रथम शुक्र सीधा पाला निरस्त कुहकम निरस्त कुहकम अर्थ हूँ कौन माया भगवान मायार मुक्त है माया दीश से मायार माया को निज अधीन रख मायार अधीन से रोते कि जीव मायार अधीन रही जाती माया दीश माया बस ईश्वर जीवर भेद तेणु ଆଉ ତାଙ୍କର ଯେଉଁ ବିଭିନ୍ନ ପ୍ରକାର ଗୁଣ ଦ୍ୱାରା ବା କର୍ମ ଦ୍ୱାରା ଯେଉଁ ଲିଙ୍ଗ ବା ଶରୀର ଯେଉଁ ପ୍ରାପ୍ତ ହେଇଛନ୍ତି ଭଗବାନ ଏ ତାଙ୍କର ଶରୀର ହେଉଛି ଅନାମରୂପମ ସଦସଦ୍ୱିନୁତମ ଭଗବାନଙ୍କର କହିବା ଯେ ଭଗବାନ ଆମେ ଯେମିତି ଗୋଟେ ନାମ ଦିଆଯାଉଛି ତେଣୁ ସେଭଳି ଭଗବାନଙ୍କ ନାମ ନୁହଁ ଭଗବାନଙ୍କ ନାମ ଆଉ ଭଗବାନ ଭିତରେ କୌଣସି ତଫାତ ନାହିଁ କୃଷ୍ଣ ଶାସ୍ତ୍ର ବର୍ଣ୍ଣନା କରାଯାଇଛି ଯେ ନାମ ଚିନ୍ତାମଣି କୃଷ୍ଣ ଚୈତନ୍ୟ ରସ ବିଗ୍ରହ ପୂର୍ଣ୍ଣ ଶୁଦ୍ଧ ନିତ୍ୟମୁକ୍ତ ଅଭିନତ ନାମ ନାମ ଭଗବାନଙ୍କ ନାମ ଆମ ନାମ ଭିତରେ ତଫାତ ହୋଇଥାଏ ଭଗବାନଙ୍କ ନାମ ଆଉ ଭଗବାନ ଭିତରେ କିଛି ତଫାତ ନାହିଁ ଇଏ ହେଉଛି ଅଦ୍ୱୟ ଜ୍ଞାନ ଚିର ଜଗତରେ ଯେଉଁ ଜିନିଷ ସବୁ ରହିଛି ସବୁକିଛି ହେଉଛି ଅଦ୍ୱୟ ଆବସୋଲ୍ୟୁଟ୍ ୱାର୍ଡ ଭଗବାନଙ୍କ ନାମ ବା ରୂପ ଏସବୁ ଏସବୁ ଭଗବାନଙ୍କର ଭିନ୍ନ ନୁହଁ ଯେଉଁମାନେ ତତ୍ତ୍ୱଭ୍ରମରେ ରହିଛନ୍ତି ସେମାନେ କହନ୍ତି କ'ଣ ନା ଭଗବାନଙ୍କ ଶରୀର ଭଗବାନଙ୍କର ଆତ୍ମା ଭିତରେ ତଫାତ ରହିଛି ପ୍ରଭୁପାଦ ମହାରାଜ ଯାଇଥିଲେ ପାଶ୍ଚାତ୍ୟ ଜଗତକୁ ସେତେବେଳେ ଭଗବତ ଗୀତା ତାଙ୍କର ହେଇନଥିଲା ମାନେ ସଂକଳନ ହେଇନଥିଲା ପ୍ରଥମ ପାଣ୍ଡବ ତାଙ୍କର ହଜିଯାଇଥିଲା ତାପରେ ସେ ସେକେଣ୍ଡ ଥର ଅନୁବାଦ କରିକି ତାପରେ ଜାପାନରେ ନିପନ୍ କମ୍ପାନୀରେ ସେଟାକୁ ଛାପିଥିଲେ କର ଛାପିଥିଲେ ତେଣୁ ପ୍ରଥମ ଥର ଆମେରିକା ସେତେବେଳେ ସେ ଡକ୍ଟର ରାଧାକୃଷ୍ଣଙ୍କର ଭଗବତ ଗୀତା ନେଇଥିଲେ ଇଂଲିଶ ସେଥିରେ ଭଗବତ ଗୀତା ନବମଧ୍ୟ ଚଉତିରିଶ ଶ୍ଳୋକ ଚଉତିରିଶ ଶ୍ଳୋକରେ ଯେଉଁ ରହିଛି ମମ ନାମ ମଦଭକ୍ତୁ ମଧ୍ୟାଦି ମନସ୍କୃ ମାନବେଶ୍ୟ ଶ୍ରୀଯୁକ୍ତ ମହାତ୍ମାନନ୍ଦ ପରାୟଣ ଏହି ଶ୍ଳୋକର ଭାଷାରେ ତାଙ୍କର ସେ ଡକ୍ଟର ରାଧାକୃଷ୍ଣ କହୁଛନ୍ତି ଯେ ମା ନମସ୍କୃ ତ ଭଗବାନଙ୍କୁ ନୁହଁ ଏ ଯେଉଁ ବିଗ୍ରହ ଦେଖୁଛନ୍ତି ବା ତାଙ୍କୁ ନୁହଁ ତାଙ୍କ ଭିତରେ ଯେଉଁ ଆତ୍ମା ରହିଛନ୍ତି ତାଙ୍କୁ ନମସ୍କାର କରିବାକୁ ଶିଖାଉଛନ୍ତି ଶିଖାଉଛି ଭଗବାନଙ୍କର ବିଗ୍ରହ ଆଉ ଭଗବାନଙ୍କର ଭଗବାନ ଆତ୍ମା ଭିତରେ କୌଣସି ତାପାତ ନାହିଁ ଭଗବାନଙ୍କ ଶରୀର ବା ଭଗବାନ ରୂପ ଭିତରେ କୌଣସି ତାପାତ ନାହିଁ ଭଗବାନଙ୍କ ନାମ ଭଗବାନ ଭିତରେ କୌଣସି ତାପାତ ନାହିଁ ନାମ ଚିନ୍ତାମଣି କୃଷ୍ଣ ଚୈତନ୍ୟ ରସ ବିଗ୍ରହ ଭଗବାନ ନାମ ହେଉଛନ୍ତି ଚୈତନ୍ୟ ଯେମିତି ଆମେ ଚୈତନ୍ୟ ଆମର ଚେତନା ରହିଛି ଭଗବାନ ନାମରେ ମଧ୍ୟ ଚେତନା ରହିଛି ରସ ବିଗ୍ରହ ସେ ହେଉଛନ୍ତି ରସ ବିଗ୍ରହ ନାମଟା ହେଉଛି ଭଗବାନଙ୍କ ଚୈତନ୍ୟ ରସ ସେ ହେଉଛନ୍ତି ପୂର୍ଣ୍ଣ ନାମ ହେଉଛନ୍ତି ପୂର୍ଣ୍ଣ ଶୁଦ୍ଧ ଏବଂ ନିତ୍ୟ ଏବଂ ମୁକ୍ତ ପୂର୍ଣ୍ଣ ଶୁଦ୍ଧ ନିତ୍ୟ ମୁକ୍ତ ଅଭିନନ୍ଦନ ନାମ ନାମ ଭଗବାନ ଓ ଭଗବାନଙ୍କ ନାମ ଭିତରେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ତେଣୁକରି ଏ ଭଗବାନଙ୍କ ନାମ ବିଶେଷ ଭାବରେ କଳିଯୁଗରେ ନାମର ପ୍ରାଧାନ୍ୟ ଏତେ ରହିଛି ଆମର ଭାଗବତ ବର୍ଣ୍ଣନା କରାଯାଇଛି ଏକାଶ ପଞ୍ଚମ ଅଧ୍ୟାୟରେ ନବଯୋଗେନ୍ଦ୍ର କହୁଛନ୍ତି ଯେ କୃତାଦିଶୁ ପ୍ରଜା ରାଜନ ନବଯୋଗେନ୍ଦ୍ର କହୁଛନ୍ତି ରାଜା ନିମନ୍ତୁ ହେ ରାଜା କୃତାଦିଶୁ ମାନେ ସତ୍ୟ ତ୍ରତ୍ୟା ଦ୍ୱାପର ଏ ଯୁଗରେ ଲୋକମାନେ ମଧ୍ୟ କୃତାଦିଶ ପ୍ରଜାରାଜନ କଳ ବିଷନ୍ତି ସମ୍ଭବ ସେମାନେ କଳିଯୁଗରେ ଜନ୍ମଗ୍ରହଣ କରିବାକୁ ଚାହୁଁଛନ୍ତି କାହିଁକି ନା କଳ ଖଳୁ ଭବିଷ୍ୟନ୍ତି ନାରାୟଣ ପରାୟଣ କଳିଯୁଗରେ କଳ ଭାବର ମତବାଟ ବହୁତ ସହଜ ନାରାୟଣ ପରାୟଣ
ତେଣୁ ଜଣେ ପ୍ରଶ୍ନ କରିବ ସତ୍ୟଯୁଗ ଲୋକ ମାନେ ସତ୍ୟଯୁଗ ତ ଉନ୍ନତ ଯୁଗ, କଳିଯୁଗକୁ ସବୁଠୁ ଖରାପ ଯୁଗ ବୋଲି କୁହାଯାଉଛି, ତାହେଲେ କାହିଁକି ସତ୍ୟଯୁଗର ଲୋକମାନେ କେତେଯୁଗ ଲୋକ ସେମାନେ କାହିଁକି ଚାହୁଁଛନ୍ତି କଳିଯୁଗ ଜନ୍ମ ହେବା ପାଇଁ? ରାଜା ନବଜନ୍ମର ରାଜା ନିମୁ କହୁଛନ୍ତି, ଆମର ଶ୍ରୀଶ୍ରୀମଦ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି ଯେ ଯେମିତି ବର୍ତ୍ତମାନ ଆମେ ଦେଖୁଛେ ଓଡ଼ିଶା ଗଭର୍ଣ୍ଣମେଣ୍ଟରେ, ଓଡ଼ିଶା ସରକାର ବା ଭାରତ ସରକାର ସମସ୍ତଙ୍କ ରହିଛି ରିଜର୍ଭେସନ୍ ରହିଛି, ଓଆର୍ବି ଆକ୍ଟ ଆମ ଓଡ଼ିଶାରେ ରହିଛି, ଓଡ଼ିଶା ରିଜର୍ଭେସନ୍ ଭ୍ୟାକେନ୍ସି ରିଜର୍ଭେସନ୍ ରିଜର୍ଭେସନ୍ ଆକ୍ଟ ରହିଛି, ସେଡ୍ୟୁଲ୍ କାଷ୍ଟ ସେଡ୍ୟୁଲ୍ ଟ୍ରାଇବ୍ ଏମାନଙ୍କୁ ସବୁ ହରିଜନ ଆଦିବାସୀ ସବୁ କୁହାଯାଉଛି। ହରିଜନ ଯେଉଁ ନାମଟା ଦିଆଯାଇଛି ପ୍ରଭୁପାଦ ମହାରାଜ କୁହନ୍ତି ଖାଲି ହରିଜନ ଆଖ୍ୟା ଦେଇଗଲେ ସେମାନେ ହରିଜନ ହେଇଗଲେଣି, ହରିଜନ ଯୋଉ ଇଏ ହେଉଛି ମହାତ୍ମା, ହରିଜନ କରି ସେମାନେ ହେଉଛି ମହାତ୍ମା, ମହାତ୍ମା ଗାନ୍ଧୀ ମଧ୍ୟ ଯୋଉ ମହାତ୍ମା ଉପାଧି ଦିଆଗଲା ତା ଅର୍ଥ ନୁହେଁ ସେ ମହାତ୍ମା ହେଇଗଲେ, ଯୋଉମାନେ ଭଗବାନଙ୍କର ସେବା କରିବେ ସେମାନେ ହରିଜନ, ସେମାନେ ହେଉଛନ୍ତି ମହାତ୍ମା। କିନ୍ତୁ ଯାହା ବି ହଉ ଆମେ ଯୋଉ ଦିଆହଉଛି ତାଙ୍କ ପାଇଁ ସଂରକ୍ଷଣ କରାଯାଉଛି, ଏତିକି ପରସେଣ୍ଟ ସରକାର ଚାକିରିରେ ଏତିକି ପରସେଣ୍ଟ ରହିବ ରିଜର୍ଭେସନ ରହିବ। ସରକାର ବର୍ତ୍ତମାନ ଚାହୁଁଥିଲେ କମ୍ ପ୍ରାଇଭେଟ କମ୍ପାନୀ ରଖିବା ପାଇଁ, କିନ୍ତୁ ସେଇଟା ହେଇପାରିଲାନି। ଯାହା ହଉ ଏଇଟା ଆମର ଶିଶୁ ରାଧାକୃଷ୍ଣ ମହାରାଜ କହନ୍ତି, ଯେମିତି ରିଜର୍ଭେସନ ରହିଛି ଯେଉଁମାନେ ଉନ୍ନତ ଶ୍ରେଣୀର ଅଛନ୍ତି ସେମାନେ କହିବେ ଆମେ ଯଦି ଏଇ ନିମ୍ନ ବର୍ଣ୍ଣରେ ଜାତ ହେଇଥାନ୍ତେ ତାହେଲେ ଆମେ ମଧ୍ୟ ଏ ରିଜର୍ଭେସନ ପଲିସି ପାଇଥାନ୍ତେ, ମାନେ ଆମେ ସୁବିଧା ପାଇଥାନ୍ତୁ। ସେହିଭଳି ଭାବରେ ସତ୍ୟ ଯୁଗ ସତ୍ୟ ତ୍ରେତା ଦ୍ୱାପର କୃତାଶୁ ପ୍ରଜାରାଜନ ସତ୍ୟଯୁଗ ବା ତ୍ରେତା ଯୁଗ ଏମାନେ ଏସବୁ ଯୁଗ ହେଉଛି ଉନ୍ନତ ଯୁଗ, ଧର୍ମ ଚାରିପଟ ସୁରକ୍ଷିତ ଥିଲା, ସବୁପ୍ରକାର ସୁବିଧା ଥିଲା, ଲକ୍ଷ ବର୍ଷ ଆୟୁଷ ଥିଲା, ସବୁ ଧର୍ମ ସତ୍ୟ ଶୌଚ କ୍ଷମା ଦୟା ଏସବୁ ମାନେ ପୂର୍ଣ୍ଣ ଭାବରେ ଥିଲା ସତ୍ୟଯୁଗରେ। କିନ୍ତୁ ସେ ଯୁଗରେ ମଧ୍ୟ କୃତାଶୁ ପ୍ରଜାରାଜନ କଳୋ ହୋଇଛନ୍ତି ସମ୍ଭବ, କଳି ଯୁଗରେ ସେମାନେ ଜନ୍ମ ହେବା ପାଇଁ ଚାହୁଁଛନ୍ତି, କାହିଁକି ନା କଳୋ କଳୁ ହୋଇଛନ୍ତି ନାରାୟଣ ପ୍ରାଣ, କଳି ଯୁଗରେ ଭଗବାନଙ୍କର ଭକ୍ତ ହେବା ଠାରୁ ସମ୍ଭବ। ତେଣୁ ଭଗବାନଙ୍କର ନାମ ଏବଂ ଭଗବାନ ରୂପ ଭିତରେ ଭଗବାନ ଭିତରେ କୌଣସି ତଫାତ୍ ନାହିଁ, ଭଗବାନଙ୍କ ରୂପ ଆମ ଏ ରୂପ ଭଳି ନୁହଁ, ଆମର ଏ ଯେଉଁ ରୂପ ହେଉଛି ଏଇଟା ହେଉଛି କେଉଁ ରୂପ ଅସତ୍ ଅଚିତ ଏବଂ ନିରାମ, ଭଗବାନ ରୂପ ହେଉଛି ସଚିତ ଆନନ୍ଦ। ଆମ ସମସ୍ତଙ୍କର ଗୋଟେ ସେଇଭଳି ଭାବରେ ଶରୀର ଅଛି ବା ରୂପ ଅଛି, ପ୍ରଭୁପାଦ ମହାରାଜ କହନ୍ତି ସମସ୍ତଙ୍କର ଆମର ସେଇଭଳି ଭାବରେ ଗୋଟେ ଶରୀର ରହିଛି, କିନ୍ତୁ ଯେହେତୁ ଆମେ ବଦ୍ଧ ଅବସ୍ଥାରେ ଅଛେ ଆମର ସେ ଶରୀର ବର୍ତ୍ତମାନ ଲୁପ୍ତ ହେଇକିରି ଅଛି। ଜଣେ ଯେତେବେଳେ ମୁକ୍ତ ହେଇଯିବ ଯେମିତି ଆମେ ଦେଖିବା ଜାମଣାର୍ଜୁନ ବୃକ୍ଷ, ଯେତେବେଳେ ଭଗବାନ ମା ତାଙ୍କୁ ବାନ୍ଧି ଦେଇଛନ୍ତି ଗୁଦୁକଳାରେ, ଯେତେବେଳେ ସେ ଜାମଣାର୍ଜୁନ ବୃକ୍ଷ ମୂଳରେ ବସିକିରି ତା ଭିତରେ ଫସି ଯାଇକିରି ଆଣ୍ଠି ଆଣ୍ଠିକି ଯାଉଛନ୍ତି, ମାନେ ଠିଆ ହେଇପାରୁନାହାନ୍ତି, ଆଣ୍ଠି ଆଣ୍ଠିକି ଯାଇକିରି ଟିକେ ଟାଣି ଦେଇଛନ୍ତି, ସେ ବିରାଟ ବିରାଟ ବୃକ୍ଷ ସ୍ୱର୍ଗକୁ ସ୍ପର୍ଶ କରୁଛି ବୋଲି କୁହାଯାଉଛି, ଏତେ ବିରାଟ ବୃକ୍ଷ 36,000 ବର୍ଷ ଧରିକି ସେ ବୃକ୍ଷ ରହିଛି ବୋଲି କୁହାଯାଉଛି। ତେଣୁ ସେ ଦୁଇଟି ଯାକ ବୃକ୍ଷ ଉପରକୁ ପଡ଼ିଛି ଏବଂ ସାଙ୍ଗେ ସାଙ୍ଗେ କିଏ ନଳକୁବ ଏବଂ ମଣିଗ୍ରୀବ ଆମର ଆରମ୍ଭ କାର୍ତ୍ତିକ ମାସରେ ତାଙ୍କର ସ୍ଥିତି ଆସେ, ସେମାନେ ସାଙ୍ଗେ ସାଙ୍ଗେ ଗୋଟେ ଦିବ୍ୟ ଶରୀର, ଦିବ୍ୟ ଶରୀର ନୁହଁ ସେ ଏଇ ଆମର ଏଇ ଦେବତା ଶରୀର ଗୋଟେ ପ୍ରାପ୍ତ ହେବ, ତାକୁ କିଏ ଦେଲା କି ପ୍ରଧାନ କଲା କି ଏ ଶରୀରଟା ରହିଛି ସେ ପ୍ରାପ୍ତ ହେବ, ସାଙ୍ଗେ ସାଙ୍ଗେ ଗୋଟେ ଦିବ୍ୟ ଶରୀର ଦୁଇ ଜଣ ଆସି ଉପସ୍ଥିତ ହେଇକି ସେ ଭଗବାନଙ୍କୁ ସ୍ତୁତି କରିଛନ୍ତି, ଅବତାର ଗାଁନ୍ତି ଶରୀର ସ୍ୱଶୀର୍ଣ୍ଣ, ସେ କହୁଛନ୍ତି ଅବତାର କାହାକୁ କୁହାଯିବା ଭାଗବତ ଦଶମ ସ୍କନ୍ଦ ନବମ ଅଧ୍ୟାୟରେ ଏହି ଶ୍ଳୋକ ରହିଛି। ତେଣୁ ସମସ୍ତଙ୍କର ଗୋଟେ ଦିବ୍ୟ ଶରୀର ଅଛି ଦିବ୍ୟ ରୂପ ଅଛି, କିନ୍ତୁ ଯେହେତୁ ଆମେ ଭୌତିକ ଅବସ୍ଥାରେ ବଦ୍ଧ ଅବସ୍ଥାରେ ଅଛେ ସେଥିପାଇଁ ଆମ ଦିବ୍ୟ ରୂପଟି ବର୍ତ୍ତମାନ ଲୁପ୍ତ ହେଇକି ରହିଛି, ତେଣୁ ଯେତେବେଳେ ଜଣେ ମୁକ୍ତ ହେବ ସେତେବେଳେ ସେ ଦିବ୍ୟ ରୂପଟି ଧାରଣ କରିବ। ପ୍ରଭୁପାଦ ମହାରାଜ କହନ୍ତି ଯେମିତି ଆମେ ଦେଖିବା ବିଜୁଳି ମାରୁଛି, ବିଜୁଳି ମାରିଲା ମାନେ ସାଙ୍ଗେ ସାଙ୍ଗେ ଘରଟି ଶବ୍ଦ ହେବ, ଦୁଇଟାକୁ ସାଇମଲଟାନିସ୍ ହେଉଛି, ଆମେ କିନ୍ତୁ ଟିକେ ଡେରି ଶୁଣୁଛେ କାହିଁକି ନା ଯେଉଁ ଆଲୋକର ତାର ବେଗଟା ବହୁତ ଅଛି ଶବ୍ଦର ବେଗଟା ଟିକେ କମ୍, ସେଥିପାଇଁ ଆମେ ଟିକେ ଡେରିରେ ଶୁଣୁଛେ। କିନ୍ତୁ ଜଣେ ଯେତେବେଳେ ସିଦ୍ଧ ଅବସ୍ଥାରେ ଜଣେ ମୃତ୍ୟୁବରଣ କରୁଛି ସେତେବେଳେ ସେ ସାଙ୍ଗେ ସାଙ୍ଗେ ଗୋଟେ ଚିତ୍ ଶରୀର ପ୍ରାପ୍ତ ହେଉଛି ପ୍ରଭୁପାଦ ମହାରାଜ। ତେଣୁ ଭଗବାନଙ୍କର ନାମ ରୂପ ଇତ୍ୟାଦି ଏସବୁ ଏଇ ଭୌତିକ ଜଡ଼ ନାମ ଜଡ଼ ନାମ ରୂପ ଏବଂ ସେ ହେଉଛନ୍ତି ସତ୍ ସତ୍ ବିମୁକ୍ତମ ସତ୍ ଅସତ୍, ଭୌତିକ ଜଗତରେ ଆମେ ଯାହା ଦେଖୁଛେ ସତ୍ ଅସତର ଅନେକ ପ୍ରକାର ଅର୍ଥ ରହିଛି, ସତ୍ ଅସତକୁ କେତେ କହୁଛି କାର୍ଯ୍ୟ କାରଣ, କେତେ କହୁଛି ସତ୍ କହିଲେ ସବୁବେଳ ପାଇଁ ଯେ ରହିବ, ଅସତ୍ କହିଲେ ସେଇଟା ସବୁବେଳ ପାଇଁ ରହିବ ନାହିଁ,
ତେଣୁ ଏଇଭଳି ଭାବରେ ସିଏ ଭଗବାନ ଅଛନ୍ତି ଏ କାର୍ଯ୍ୟ କାରଣରୁ ମୁକ୍ତ।
ପ୍ରଭୁପାଦ ମହାରାଜ ତାଙ୍କର ଉଦାହରଣ
କାର୍ଯ୍ୟ କାରଣରୁ ମୁକ୍ତ। କାର୍ଯ୍ୟ କାରଣ କ'ଣ ନା ଆମେ ଯାହା ସବୁ ଭୌତିକ ଜଗତରେ ହଉଛି ଯେସବୁ କାର୍ଯ୍ୟ ହଉଛି ତାର ଗୋଟେ କାରଣ ରହିଛି। ଆମେ ଯୋଉ ଜନ୍ମ ହଉଛେ ଆମ ପିତାମାତାଙ୍କର ଯୋଗୁଁ ଆମେ ଜନ୍ମ ହଉଛେ, ଆମର ପିତାମାତା ତାଙ୍କର ପିତାମାତାଙ୍କ ଜନ୍ମ ହଉଛି, ତାଙ୍କର ପିତାମାତା ତାଙ୍କର ପିତାମାତା ଏଇଭଳି ଅଧିକାର ଆମେ ଯେଉଁଠି ପହଞ୍ଚିବା ଯାହାଙ୍କର ଆଉ କି ପିତାମାତା ନାହାନ୍ତି ସେ ହଉଛନ୍ତି ଭଗବାନ ସଦସ ସଦସ ବିଭୁତ୍ତମ। ଆମ ସମୟ ଯାଇଛି ସଂକ୍ଷେପରେ କହିବା ଜ୍ଞାନ ଉପଦେଶାୟ ଗୃହୀତ ଦେୟମ ଭଗବାନଙ୍କର ସର୍ବକାଳ କରୁଛନ୍ତି କ'ଣ ପାଇଁ କରୁଛନ୍ତି ଭଗବତା କରୁଛନ୍ତି ପରିତ୍ରାଣାୟ ସାଧନା ନାଶାୟ ଚତୁଷ୍କୁ ଧର୍ମ ସଂସ୍ଥାପନ ଧର୍ମ ସଂସ୍ଥାପନ କରୁଛନ୍ତି ତେଣୁ ଧର୍ମ ସଂସ୍ଥାପନ କରିବା ପାଇଁ ଭଗବତ ଗୀତାରେ ଭଗବାନ ଜ୍ଞାନ ଦେଇଛନ୍ତି ଅର୍ଜୁନକୁ, ଭାଗବତମରେ ଉଦ୍ଧବକୁ ଜ୍ଞାନ ଦେଇଛନ୍ତି ଏବଂ କପିଳଦେବ ମଧ୍ୟ ସେ ତାଙ୍କ ମାତା ଦେବତୀଙ୍କୁ ସେ ଜ୍ଞାନ ଦେଇଛନ୍ତି ସାକ୍ଷ୍ୟ ଯୋଗ ବର୍ଣ୍ଣନା କରିଛନ୍ତି। ତେଣୁ ଜ୍ଞାନ ପଦସାର ଗୃହୀତ ଆପଣ ଏଇ ଶରୀର ଦାନ କରିଛନ୍ତି, ଜ୍ଞାନ ବଦ୍ଧଜୀବମାନଙ୍କୁ ଉଦ୍ଧାର କରିବା ପାଇଁ ଆପଣ ଏଇ ଜ୍ଞାନ ପ୍ରଦାନ କରୁଛନ୍ତି। ତେଣୁ ମୁଁ ଆପଣଙ୍କୁ ନମାମୟ ତ୍ୱାମ ପୁରୁଷମ୍ ପ୍ରାଣ ଆପଣ ହେଉଛନ୍ତି ପୁରାଣ ପୁରୁଷ, ଆପଣଙ୍କର କେବେ ଜନ୍ମ ହେଲା ତାହା ନାହିଁ, ଆପଣ ସବୁବେଳେ ପାଇଁ ରହୁଛନ୍ତି ପୁରାଣ ସବୁଠାରୁ ଶ୍ରେଷ୍ଠ ପୁରାଣ, କିନ୍ତୁ ପୁରାଣ ପୁରୁଷ ହେଲେ ମଧ୍ୟ ଆପଣ ହେଉଛନ୍ତି ନବଯୌବନ ବୃଦ୍ଧ ହେଇଯାଏ ନାହିଁ, ଆପଣ ସବୁବେଳେ ଯୁବକ ଅବସ୍ଥାରେ ରହୁଛନ୍ତି, ଆପଣ ହେଉଛନ୍ତି ପୁରୁଷ ବା ଉପଭୋଗକାରୀ, ଆପଣ ହେଉଛନ୍ତି ପ୍ରକୃତ ପୁରୁଷ ବା ପ୍ରକୃତ ଉପଭୋଗକାରୀ। ତେଣୁ ଆପଣଙ୍କୁ ନମସ୍କାର। ଜୟ ଶ୍ରୀମନ୍ ଭାଗବତମ୍ କି ଜୟ ଶ୍ରୀପାଦ ମହାରାଜ କି ଜୟ ଶ୍ରୀଦେବ କି ଆନନ୍ଦ କୋଟି ବୈଷ୍ଣବୃନ୍ଦ କି ତାରି ଗୌତମାନନ୍ଦେ ଜୟ ଶ୍ରୀପାଦ ମହାରାଜ କି ଜୟ।